శ్రీమద్ భాగవతం 10వ స్కంద 57వ అధ్యాయ శ్లోక 41 శమంతకం దర్శయిత్వా శమంతకం దర్శయిత్వా జ్ఞాతిభ్యోరదమాత్మనః జ్ఞాతిభ్యోరదాత్మనః విమృజ్యామణినా విమృజ్యామణినా తస్మై ప్రత్యర్పయ ప్రభో తస్మై ప్రత్యర్పయ ప్రభో శమతంగకం దర్శయిత్వా జ్ఞాతిభ్యోరదాత్మనః విమృజ్యామణినా తస్మై ప్రత్యర్పయ ప్రభో శమతకం దర్శయిత్వా జ్ఞాతిభ్యోరదాత్మనః విమృజ్యామణినా తస్మై ప్రత్యర్పయ ప్రభో విమృజ్యామణినా భూయా తస్మై ప్రత్యర్పయ ప్రభో శమతకం దర్శయిత్వా రజాత్మనః విమృజ్యామణినా భూయా తస్మై ప్రత్యర్పయ ప్రభో. హరి కృష్ణ. శివపురాణుభాగ సర్వశక్తిమాన్ భగవాన్ మణిటికు తాంకర ఆత్మమానకు దెఖైవా పరె తాంక ప్రతి ఆరోపిత మిథ్యా అభియోగకు ఏపరి భావరి దూరీభూత కరి మణిటికు సే అప్రభువుకు ఫెరాయి దెలే. తెణు ఆమె సమస్త భక్త సదానంద మాతృవృందంకు ఆమరి భాగవత కథకు స్వాగత జనాచు. ద్వారకర్ కథా ଏହିଭଳି ଭାବରେ ଗତକାଲି ଆମେ ଯେଉଁ କଥା କହିଥିଲେ ସେଇଠି କଥା ଆରମ୍ଭ କରିବା. ଏବଂ ସମାଭିରାରବ୍ଧ ସ୍ୱପର୍ଗ ତନୁ ମଣି ଆଦାୟ ବାସାଚ୍ଛନ୍ନ ଦଦୌ ସୂର୍ଯ୍ୟ ସମପ୍ରଭ. ଏସବୁଟି ଆମେ ଗତକାଲି ଆଲୋଚନା କରିଥିଲେ କିଭଳି ଭାବରେ ଅକ୍ରୁର ସେଇ ସମତକ ମଣିକୁ ଗୋଟେ କପଡ଼ାରେ ଘୋଡ଼େଇକି ରଖିଥିଲେ, ଯେତେବେଳେ କପଡ଼ାଟି ଖୋଲିଦେଲେ ସୂର୍ଯ୍ୟ ସମ ଉଜ୍ଜଳ ସେ ମଣିକୁ ଭଗବାନ ପ୍ରଦାନ କଲେ. ମୁଁ ଗତକାଲି କଥା ବିଶ୍ରାମ ଦେଇଥିଲେ ଦ୍ୱାରକର କଥା. ତେଣୁ ବର୍ତ୍ତମାନ ସେଇଠି ବର୍ତ୍ତମାନ କଥା ଆରମ୍ଭ ହେବ. ଶ୍ୟମତଙ୍କ ଦର୍ଶୟିତ୍ୱା ଭଗବାନଙ୍କୁ ଯେତେବେଳେ ସେ ମଣିଟିକୁ ପ୍ରଦାନ କଲେ, ସେତେବେଳେ ଭଗବାନ ତାକୁ ନେଇକରି ସେ ମଣିକୁ ନେଇକରି ଶ୍ୟମତଙ୍କ ଦର୍ଶୟିତ୍ୱା ସେଇଟାକୁ ଦେଖେଇଲେ. ଶ୍ୟମତଙ୍କ ଦର୍ଶୟିତ୍ୱା କାହାକୁ ଦେଖେଇଲେ ନା ଜ୍ଞାତିଭ୍ୟୋ ରଜାତ୍ମନ, ତାଙ୍କର ଯେଉଁ ଜ୍ଞାତିମାନେ ଅଛନ୍ତି ତାଙ୍କୁ ସବୁ ନେଇ ଦେଖେଇଲେ. ଦେଖେଇଲେ ଜ୍ଞାତିଭ୍ୟୋ ରଜାତ୍ମନ, କାହିଁକି ଦେଖେଇଲେ ନା ରଜ ଆତ୍ମନ ବିମୃଜ୍ୟ, ରଜ ଆତ୍ମନ ବିମୃଜ୍ୟ. ଏଇ ତାଙ୍କ ଭଗବାନଙ୍କ ପ୍ରତି ମଧ୍ୟ ରଜ ଆସିଯାଇଥିଲା. ରଜ କହିଲେ କଳୁଷ ବୋଲି କୁହାଯାଉଛି ଏଠି. ରଜ ଭଗବାନଙ୍କ ପ୍ରତି ବିଭିନ୍ନ ପ୍ରକାର ତାଙ୍କ ପ୍ରତି ସମାଲୋଚନା କରାଯାଉଥିଲା. ଆଉ ସାଧାରଣ ଋତୁମାନଙ୍କ କଥା କ'ଣ କହିବା, ଭଗବାନ ସିଏ ଦ୍ୱାରକାବାସୀମାନେ ଏମାନେ ସବୁ ଭଗବାନ ପାର୍ଷଦ, କିନ୍ତୁ ଏଭଳି ଭୌତିକ ଜଗତର ସ୍ୱଭାବ ଏଭଳି, ଯେତେବେଳେ ସମସ୍ତେ ଏଇଠି ଯେତେବେଳେ କଥା ପଡ଼ିଲା ଯେ ପ୍ରକୃତରେ ଏ କୃଷ୍ଣ କେଉଁଠି କ'ଣ କରୁଛନ୍ତି, ମଣି ବିଷୟରେ କୃଷ୍ଣ ହିଁ ତାର କାରଣ, ମଣିଟା ମିଳୁନାହିଁ କାରଣ କ'ଣ, କୃଷ୍ଣ ହିଁ ବଳରାମ ପ୍ରଥମେ କୃଷ୍ଣଙ୍କ ଉପରେ କ୍ରୋଧ ପ୍ରକାଶ କଲେ. ପୂର୍ବରୁ ସବୁ ବର୍ଣ୍ଣନା କରାଯାଇଛି ଭଗବାନ କୃଷ୍ଣ ଏବଂ ବଳରାମ ଯେତେବେଳେ ଦ୍ୱାରକାରୁ ସତଧନ୍ୱା ପ୍ରତି କ'ଣ ତାକୁ ଅନ୍ୱେଷଣ ତାକୁ ଯାଉଥିଲେ ହତ୍ୟା କରିବା ପାଇଁ, ସେହି ସମୟରେ ସତଧନ୍ୱା ଗୋଟିଏ ଏଭଳି ଗୋଟିଏ ଘୋଡ଼ା ଧରିକି ଯାଇଥିଲା ଯେଉଁଟାକ 100 ଯୋଜନ 800 ମାଇଲ୍ ବା 1200 କିଲୋମିଟର ଯଦି ଯାଇପାରିବ, ସେହିଭଳି ଭାବରେ ଘୋଡ଼ାରେ ଯେତେବେଳେ ଯାଉଥିଲେ ଭଗବାନ ତାକୁ ପଛରେ ଧାବନ କରିକିରି ତାପରେ ତାକୁ ହତ୍ୟା କଲେ। ହତ୍ୟା କଲା ପରେ ଭଗବାନ ତାର ବସ୍ତ୍ରକୁ ଖୋଜିଲେ, ଭଗବାନ ଖୋଜିଲେ, ଭଗବାନଙ୍କ ଲୀଳା, ଭଗବାନଙ୍କ ଲୀଳାରେ କୌଣସି ତ୍ରୁଟି ଆମେ ପାଇବା ନାହିଁ। ଏଭଳି ଲୀଳା କରି ଭଗବାନ ମାନବ ଲୀଳା କରୁଛନ୍ତି। ଭଗବାନ ସେ ଭଗବାନ ସବୁକିଛି ଜାଣନ୍ତି, ସବୁକିଛି କରିପାରିବେ, ସବୁକିଛି ଇଚ୍ଛା ମାତ୍ରକେ ଭୌତିକ ଜଗତ ସୃଷ୍ଟି ହେଉଛି। ସଂକଳ୍ପ ମାତ୍ରକେ ଈକ୍ଷଣ କରିବାରୁ ଭୌତିକ ଜଗତ ସୃଷ୍ଟି ପ୍ରକ୍ରିୟା ଆରମ୍ଭ ହେଉଛି। ଯାହା ଚାହିଁବେ ତାହା କରିପାରିବେ, କିନ୍ତୁ ଭଗବାନ ମାନବ ଲୀଳା କରୁଛନ୍ତି, ମାନବ ଲୀଳା କରୁଛନ୍ତି। ତେଣୁ ତାକୁ ହତ୍ୟା କଲେ, ହତ୍ୟା କଲା ପରେ ତାର ବସ୍ତ୍ର ସବୁ ଖୋଜିଲେ, ଦେଖିଲା ବେଳକୁ ପାଇଲେ ନାହିଁ, ମଣିକୁ ପାଇଲେ ନାହିଁ। ତେଣୁ ବଳରାମ ବଡ଼ ଭାଇକୁ କହୁଛନ୍ତି, ତାଙ୍କ ପାଖରେ ମଣି ନାହିଁ, ଆମେ ତାଙ୍କୁ ବୃଥା ଆମେ ତାଙ୍କୁ ହତ୍ୟା କଲେ, ବୃଥାରେ ତାଙ୍କୁ ହତ୍ୟା କଲେ, ଏଇଭଳି ଭାବେ ଭଗବାନ କହୁଛନ୍ତି। ତେଣୁ ବଳରାମ ସିଏ ତାଙ୍କ ଉପରେ କ୍ରୋଧ ପ୍ରକାଶ କରି ପଳେଇଗଲେ, ସିଏ ଆଉ ଆସିଲେ ନାହିଁ ଦ୍ୱାରକାକୁ। ସେ ପଳେଇଗଲେ ଯେଉଁ ମିଥିଳା ରହିଛି, ମିଥିଳାକୁ ଗଲେ ଜନକ ରାଜା ଜନକ ଭଗବାନଙ୍କର ଭକ୍ତ ଜଣେ ମହାଜନ ଜନକ, ତେଣୁ ପାଖାପାଖି 3 ବର୍ଷ କାଳ ସେଠି ରହିଲେ। 3 ବର୍ଷ କାଳ ରହିକରି ତାପରେ ଫେରିଲେ। ସେହି ସମୟରେ ରହିଥିଲା ବେଳେ ସେହି ସମୟରେ ଦୁର୍ଯ୍ୟୋଧନକୁ ସେ ଶିକ୍ଷା ଦେଉଥିଲେ, ଗଦା ଶିକ୍ଷା ଦୁର୍ଯ୍ୟୋଧନ ସେହି ସମୟରେ ଗ୍ରହଣ କରିଥିଲେ। ତେଣୁ ବଳରାମ ଆସିଲା, ତାହା ଭିତରେ ଦ୍ୱାରକାବାସୀମାନେ ସବୁ ଚିନ୍ତା କରୁଛନ୍ତି, କୁଆଡ଼େ ଗଲା ମଣି, କ'ଣ ହେଲା ମଣି ଉପରେ। ସେହି ସମୟରେ ଆପୂର୍ବରୁ ଯେଉଁ ବର୍ଣ୍ଣନା କରାଯାଇଛି, ସତଧନ୍ୱା ଏ ମଣିକୁ ଅପୂର୍ବଙ୍କୁ ପ୍ରଦାନ କରି ପଳେଇ ଯାଇଥିଲେ। ସେ ଭାବିଥିଲେ ମୁଁ ଆସିଲେ ଏ ମଣିକୁ ନେବି, ଏଇଭଳି ଭାବରେ ପ୍ଲାନ୍ ପ୍ରୋଜେକ୍ଟ ସମସ୍ତ ଲୋକମାନଙ୍କୁ ରହିଛି। ଏ ଧନକୁ ଉପଭୋଗ କରିବା ପାଇଁ ବିଭିନ୍ନ ପ୍ରକାର ପ୍ଲାନ୍ ପ୍ରୋଜେକ୍ଟ ସବୁ ରହିଛି। ତେଣୁ ସେଥିପାଇଁ ନ୍ୟସ୍ତ ଶବ୍ଦ ବ୍ୟବହାର କରାଯାଇଥିଲା, ମଣିକୁ ଯେଉଁ ପ୍ରଦାନ କରିଥିଲେ ନ୍ୟସ୍ତ କରାଯାଇଥିଲା। କହିଲେ ଏଇ ମଣିଟି ହେଉଛି, ସିଏ ଭାବୁଥିଲେ ମୋର ମଣିଟି ହେଉଛି ମୋର, ମୁଁ ଯେତେବେଳେ ଆସିବି ମୋତେ ଆପଣ ଦେବେ, ଏଇ ଭାବରେ ସେ ପ୍ରଦାନ କରିଥିଲେ। ତେଣୁ ସେହିଭଳି ଭାବରେ ଏ ଭୌତିକ ଜଗତରେ ସମସ୍ତେ ଚିନ୍ତା କରୁଛନ୍ତି, ଧନ ଆମର, ଧନ ଆମେ ଭୋଗ କରିବୁ, ଏଇଭଳି ଭାବେ ବିଭିନ୍ନ ପ୍ରକାର ପ୍ଲାନ୍ ପ୍ରୋଜେକ୍ଟ କରୁଛନ୍ତି। କିନ୍ତୁ କେତେବେଳେ ସମୟ କାଳ ଚକ୍ରରେ ପଡ଼ିକି ତାଙ୍କର ଶରୀର ତ୍ୟାଗ କରିଦେଉଛନ୍ତି। ସେଥିପାଇଁ ଇଏ କହିଥିଲେ, ଭର୍ତ୍ତୃହରି କହିଥିଲେ, ଭୋଗାନୁଭୂତା ବୟମେଭୂତା, ଯେଉଁ ପ୍ରକାର ଭୋଗ ସବୁ ରହିଛି ଭୌତିକ ଜଗତରେ, ଏଇଟାକୁ ଆମେ ଭୋଗ କରିପାରିବା ନାହିଁ। ଭୋଗାନୁଭୂତା ବୟମେଭୂତା, ଆମେ ହିଁ କେବଳ ଭୁକ୍ତ ହୋଇଯାଉଛେ। ତପୋନ ତପ୍ତଂ ବୟମେବ ତପ୍ତା, ବହୁତ ପ୍ରକାର ତପସ୍ୟା ଆମେ କରୁଛେ, ଏ ତପସ୍ୟା ମାନେ ତପ୍ତ ହୋଇପାରୁନାହାନ୍ତି, ଆମେ ଏବେ ତପ୍ତ ହେଉଛେ ତପସ୍ୟା ମାଧ୍ୟମରେ। ଏବଂ କାଳୁ ନ ଯାହାତା ବୟମେବ ଯାହାତା, ସମୟ ଯାଉନାହିଁ ଆମେ ଚାଲିଯାଉଛେ। ଏବଂ ତୃଷ୍ଣା ନ ଜୀର୍ଣ୍ଣା ବୟମେବ ଜୀର୍ଣ୍ଣା, ତୃଷ୍ଣା ଯେତେ ଉପଭୋଗ କରି ମଧ୍ୟ କୃଷ୍ଣା କେବେ ହେଲେ ଜୀର୍ଣ୍ଣ ହେବ ନାହିଁ, କିନ୍ତୁ ଆମେ ଜୀର୍ଣ୍ଣ ହୋଇଯାଉଛେ। ତେଣୁ ଏଇଭଳି ଭାବେ ବୈରାଗ ଶତକ ଆମ ଭର୍ତ୍ତୃହରି ରଚନା କରିଛନ୍ତି। ତେଣୁ ଏଇଭଳି ଭାବେ ଚିନ୍ତା କରିଥିଲେ, ଚିନ୍ତା କରିକି ଯାଇଥିଲେ, ଆସିଲେ ସେ ନେବେ ବୋଲି। କିନ୍ତୁ ଅକ୍ରୁର ତାଙ୍କୁ ରଖିକି କ'ଣ କରିବେ, ଅକ୍ରୁର ବର୍ତ୍ତମାନ ଚିନ୍ତା କଲେ, ତେଣୁ ଅକ୍ରୁର ପଳେଇଗଲେ, ଦ୍ୱାରକା ଛାଡ଼ିକିରି ପଳେଇଗଲେ କାଶୀ ଦ୍ୱାରା। ତା ଭିତରେ 3 ବର୍ଷ ବିତିଗଲା, 3 ବର୍ଷ ବିତିଗଲା। ତେଣୁ ଆ ଭିତରେ ଦ୍ୱାରକାରେ ବିଭିନ୍ନ ପ୍ରକାର ଉତ୍ପାଦ ଦେଖାଗଲା। ତେଣୁ ଦ୍ୱାରକାବାସୀମାନେ ସମସ୍ତେ କହିଲେ, ଏ ଯେଉଁ ରହିଛନ୍ତି ଅକ୍ରୁର ଚାଲିଯାଇଛନ୍ତି, ସେଥିପାଇଁ ହିଁ ଏ ଦ୍ୱାରକାରେ ବିଭିନ୍ନ ପ୍ରକାର ଉତ୍ପାଦ ସୃଷ୍ଟି ହେଉଛି। ତେଣୁ ଆପୂର୍ବରୁ ବର୍ଣ୍ଣନା କରାଯାଇଛି, ଭଗବାନ ଡକେଇଲେ ଅକ୍ରୁରଙ୍କୁ ଡକେଇକରି ସେପଟେ କହିଲେ। ତେଣୁ ଭଗବାନଙ୍କ ବଳରାମ ଯେତେବେଳେ କୃଷ୍ଣଙ୍କ ବିରୁଦ୍ଧରେ ରହିଛନ୍ତି, ସେ କହୁଛନ୍ତି କୃଷ୍ଣ ଏପାଇଁ ଦାୟୀ, ମଣିକୁ କେଉଁଠି ରଖିଛନ୍ତି ସେ ଜାଣିଛନ୍ତି, ସିଏ କହୁନାହାନ୍ତି। ଏଭଳି ଭାବରେ ବଳରାମଙ୍କର ମଧ୍ୟ କ୍ରୋଧ ଆସିଯାଇଛି। ତେଣୁ ଅନ୍ୟମାନଙ୍କ ଯାଦବମାନଙ୍କ ମଧ୍ୟ କୃଷ୍ଣଙ୍କ ଉପରେ ସନ୍ଦେହ ଜାହାତ ହୋଇଛି। ସେ କଥା କହିଲେ, ରଜ ଆତ୍ମନ ବିମୃଜ୍ୟ, ଭଗବାନଙ୍କ ଉପରେ ସନ୍ଦେହ ଯେଉଁ ରହିଛି, ଭଗବାନ ସେ ସନ୍ଦେହକୁ ଦୂରୀଭୂତ କଲେ ଏଇ ମାଧ୍ୟମରେ, ଲୀଳା ମାଧ୍ୟମରେ। ଗୋଟିଏ ଲୀଳା ମାଧ୍ୟମରେ ଅନେକ ଶିକ୍ଷା ଆମେ ପ୍ରାପ୍ତ ହେଉଛେ। ଏଇ ଯେଉଁ ଭଗବାନ ବିରୁଦ୍ଧରେ ମଧ୍ୟ ରଜ ଆସିଗଲା ବା ଭଗବାନ ପ୍ରତି ସମାଲୋଚନା କରାଗଲା ଦ୍ୱିତୀୟ ଥର ପାଇଁ ଭୂୟ ଶବ୍ଦ ବ୍ୟବହାର କରାଯାଇଛି ନା ମଣିନା ଭୂୟ ତସ୍ନେହି ପ୍ରତ୍ୟପଦ ଭୂ ପ୍ରଭୁ ଭୂୟ ଆଗରୁ ଯେତେବେଳେ ସତରାଜିତ ସେଇଭଳି ଭାବରେ ଗୋଟେ ରିଉମର ସୃଷ୍ଟି କରିଥିଲେ କୃଷ୍ଣ ମୋର ଭାଇକୁ ହତ୍ୟା କରିକି ମଣିକୁ ନେଇଯାଇଛନ୍ତି ସେତେବେଳେ ଦ୍ୱାରକାବାସୀମାନେ ମଧ୍ୟ ଭଗବାନ ବିରୁଦ୍ଧରେ ଚିନ୍ତା କରୁଥିଲେ କୃଷ୍ଣ ହେଇପାରେ କୃଷ୍ଣ ନେଇଥାଇ ପାରେ କାରଣ ସେ ଛୋଟ ପିଲା ଯେମିତି ତାଙ୍କର ଅଭ୍ୟାସ ରହିଛି ଚୋରି କରିବା ଅଭ୍ୟାସ ରହିଛି ବ୍ରଜେ ପ୍ରସିଦ୍ଧମ ନବନୀତ ଚୌରମ ଗୋପାଙ୍ଗନାଞ୍ଚୋଳ ଚୌରମ ଅନେକ ଜନ୍ମାର୍ଜିତ ପାପ ଚୌରମ ଚୌରାଗ୍ରଗଣ୍ୟମ ପୁରୁଷାମି ଛୋଟ ପିଲାଦିନରୁ ଚୋରି କରିବା ଅଭ୍ୟାସ ତାଙ୍କର ରହିଛି ଆଉ ବଡ଼ ହେଇଛି ଚୋରି ହେବା ପାଇଁ ଛାଡ଼ିପାରିବେ ତେଣୁ ଏଇଭଳି ଭାବରେ ଦ୍ୱାରକାବାସୀମାନେ ଯେତେବେଳେ କହୁଥିଲେ ସମାଲୋଚନା କରୁଥିଲେ ଭଗବାନଙ୍କ କାନକୁ ଆସିଲା ସେ କଥା ଭଗବାନ ଶ୍ରବଣ କଲେ ଆମେ ସବୁ କହୁଥିଲେ ଆଲୋଚନା କରୁଥିଲେ ଏ କଥା ଶୁଣିଲେ ଭଗବାନ ଉଦ୍ଧବଙ୍କ ଠାରୁ ଉଦ୍ଧବ ଶୁଣିଲେ ଦ୍ୱାରକାବାସୀମାନେ ଏଇଭଳି ଭାବରେ ଇଏ କରୁଛନ୍ତି ଆମ ବିରୁଦ୍ଧରେ ବହୁତ ଲୋକ ବହୁତ କଥା କହୁଛନ୍ତି କିନ୍ତୁ ଆମ କାନକୁ ଆସୁନାହିଁ କିନ୍ତୁ ଭଗବାନଙ୍କ ବିରୁଦ୍ଧରେ ଯେଉଁ କଥା କହୁଥିଲା ଭଗବାନ କାନକୁ ଆସିଗଲା ଉଦ୍ଧବ କହିଲେ ଭଗବାନଙ୍କ ଅତ୍ୟନ୍ତ ପ୍ରିୟ ବ୍ୟକ୍ତି ଭଗବାନଙ୍କ ବିରୁଦ୍ଧରେ ସମାଲୋଚନା ଯେଉଁ ହେଉଛି ଶୁଣି ସାଇପାରିବେ ଭଗବାନଙ୍କ ବିରୁଦ୍ଧରେ ଯଦି କୁତ୍ସା କଟନା କରାଯାଉଛି ତାଙ୍କର ଭକ୍ତ ସହିପାରିବେ ନାହିଁ ଗୋଟେ ଅପରାଧ ଯେଉଁ ରହିଛି ଭଗବାନ ବିରୁଦ୍ଧରେ ଯଦି ସମାଲୋଚନା କରାଯାଉଛି ବା ଭଗବାନ ଭକ୍ତଙ୍କ ବିରୁଦ୍ଧରେ ସମାଲୋଚନା କରାଯାଉଛି ସେଠି ରହିବା କଥା ନୁହେଁ ସେ ସ୍ଥାନ ତ୍ୟାଗ କରିଦେବା କଥା ଏସବୁ ବହୁତ କଥା ରହିଛି ତେଣୁ ଭଗବାନ ଯେତେବେଳେ ଶୁଣିଲେ ତେଣୁ ସେ ଯେଉଁ ସମାଲୋଚନାକୁ ଦୂର ଲୋକମାନଙ୍କର ସନ୍ଦେହକୁ ଦୂର କରିବା ପାଇଁ ଭଗବାନ ଯାଇକରି ଲୋକମାନଙ୍କୁ ନେଇକି ବିଶେଷ ଭାବରେ ସତ୍ରାଜିତଙ୍କର ଲୋକମାନଙ୍କୁ ନେଇକରି ଯାଇ ପହଞ୍ଚିଲେ ସତଧନାଙ୍କୁ ଅନୁସରଣ କରି ସତଧନା ନ ତାଙ୍କ ନା କ'ଣ ତାଙ୍କ ଭାଇଙ୍କର ଅନୁସରଣରେ ଯାଇଥିଲେ ଅନୁସରଣ ଯାଇକରି ଫାଇନାଲି ଦେଖିଲେ ତାଙ୍କ ସେ ମୃତ୍ୟୁବରଣ କରିଛି ସେ କଥା ଆଲୋଚନା କରାଯାଇଛି ପୂର୍ବରୁ ବର୍ଣ୍ଣନା କରାଯାଇଛି ତେଣୁ ସେ ମଣିଟିକୁ ଆଣିଲେ ମଣିକା ଆଣିବା ସହିତ ସତ୍ୟ କ'ଣ ଜାମ୍ବବତୀକୁ ମଧ୍ୟ ଆଣିଲେ ଏଇଟା ବହୁତ କଥା ହେଇଛି ଭଗବାନ ମଣି ଦ୍ୱାରା ଭଗବାନଙ୍କ ଅନେକ କ୍ରୀଡ଼ା କାର୍ଯ୍ୟ ସାଧିତ ହେଉଛି ଭଗବାନଙ୍କର ବହୁତ ଲୀଳା ହେଉଛି ଏବଂ ଆମ ପାଇଁ ମଧ୍ୟ ବହୁତ ଶିକ୍ଷା ରହୁଛି ଏ ଲୀଳା ଏଇ ଶୁଣିବା ବର୍ତ୍ତମାନ ପରଶ୍ଳୋକରେ କୁହାଯିବ ଏଇ ଯେଉଁ ଭଗବାନ କଥା ଆମେ ଶ୍ରବଣ କରେ ତାର ଫଳ କ'ଣ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଦେଖନ୍ତୁ ଏଇ ଲୀଳା ମାଧ୍ୟମରେ କେତେ କଥା ରହିଛି କେତେ କ'ଣ ରହିଛି ହେଲା ତେଣୁ ଭଗବାନକୁ ଗଲେ ଜାମ୍ବବା ଗୁମ୍ଫାକୁ ଗଲେ 28 ଦିନ ଧରି ଯୁଦ୍ଧ କଲେ ଭଗବାନ ତାଙ୍କ ସହିତ ତାଙ୍କ ଭକ୍ତଙ୍କ ସହିତ 28 ଦିନ ଧରି ଯେଉଁ ଯୁଦ୍ଧ କଲେ ନନ୍ଷ୍ଟପ୍ ଆମେ ସେଇଟା ଆଲୋଚନା କରିଥିଲେ ଆଜି ପର୍ଯ୍ୟନ୍ତ ଭଗବାନଙ୍କର ଯେଉଁ ରହିଛି ଯୁଦ୍ଧ ମନୋବୃତ୍ତି ରହିଛି ଭଗବାନ ମଧ୍ୟ ଯୁଦ୍ଧ ମନୋବୃତ୍ତି ରହିଛି ଯୁଦ୍ଧ କରିବା ପାଇଁ ମନୋବୃତ୍ତି ରହିଛି ଆଜି ପର୍ଯ୍ୟନ୍ତ ତାଙ୍କର ସେ ମନୋବୃତ୍ତି ପୂରଣ ହୋଇପାରିନଥିଲା ତେଣୁ ଏ ଯେଉଁ ଜାମ୍ବବାନଙ୍କ ସହିତ ଯୁଦ୍ଧ କରେ 28 ଦିନ ଧରିକିରି ଦିନ ରାତି ଅଖିଆ ଅପିଆ କୌଣସି ଖାଦ୍ୟ ଗ୍ରହଣ ନାହିଁ କୌଣସି ପାନୀୟ ଗ୍ରହଣ ନାହିଁ ବିଶ୍ରାମ ମଧ୍ୟ ନାହିଁ ନନ୍ଷ୍ଟପ୍ ଚାଲିଲା ଏଭଳି ଭାବରେ ଭଗବାନ ଯୁଦ୍ଧ କରି ତାଙ୍କ ଭକ୍ତଙ୍କ ସହିତ ସେ ଆନନ୍ଦିତ ହୋଇଗଲେ ଭଗବାନ ତାଙ୍କର ଭକ୍ତଙ୍କ ସହିତ ଯୁଦ୍ଧ କରି ବହୁତ ଆନନ୍ଦିତ ହେଲେ ଦେଖନ୍ତୁ ଇଏ ଗୋଟିଏ ଭଗବାନଙ୍କର ଲୀଳାରେ ଇଏ ଗୋଟେ ଭଗବାନଙ୍କର କାର୍ଯ୍ୟ ହୋଇଗଲା ଗୋଟିଏ ତାପରେ ସତ୍ୟଭାମାକୁ ଯେଉଁ କ'ଣ ଜାମ୍ବବତୀଙ୍କୁ ଯେଉଁ ବିବାହ କଲେ ଆମେ ଏଇଟା କହିଛେ ଜାମ୍ବବାନ ଯେତେବେଳେ ଭଗବାନ ରାମଚନ୍ଦ୍ରଙ୍କ ଲୀଳାରେ ଥିଲେ ସେତେବେଳେ ତାଙ୍କର ସେ କନ୍ୟାଙ୍କୁ ବିବାହ ଦେବା ପାଇଁ ଚାହୁଁଥିଲେ ଭଗବାନଙ୍କୁ କିନ୍ତୁ ଭଗବାନ ରାମଚନ୍ଦ୍ର ଏକ ପତ୍ନୀ ବ୍ରତ ତାଙ୍କୁ କହିଲେ ତୁମେ ଅପେକ୍ଷା କର ତେଣୁ ସେ ତପସ୍ୟା କରୁଥିଲେ ବହୁତ ବର୍ଷ ତେତ୍ୟାଯୁଗ ଦ୍ୱାପର ଯୁଗ ମିନିମମ୍ 864,000 ବର୍ଷ ବା ଏଇଭଳି ପାଖାପାଖି ଏତିକି ବର୍ଷ ତପସ୍ୟା କଲା ପରେ ବର୍ତ୍ତମାନ ଜାମ୍ବବତୀଙ୍କୁ ବିବାହ କଲେ ଭଗବାନ କୃଷ୍ଣ ଦ୍ୱିତୀୟ ସେକେଣ୍ଡ ମ୍ୟାରେଜ୍ ଭଗବାନର ଦ୍ୱିତୀୟ ବିବାହ ଜାମ୍ବବତୀ ବିବାହ କଲେ ଏସବୁ କଥା ତ ଆଲୋଚନା ହୋଇସାରିଛି ଆମେ ଗୋଟେ ସଂକ୍ଷେପ କହିଦେଉଛେ କଥା ପ୍ରସଙ୍ଗରେ ଏଇଭଳି ଭାବରେ ଭଗବାନଙ୍କର ଯେଉଁ ଆସିକି ଦେଖେଇଦେଲେ ମଣିକୁ ଦେଖେଇଦେଲେ ସେହି ସମୟରେ ଦ୍ୱାରକାବାସୀମାନେ କହୁଥିଲେ ଆମେ ଯେଉଁ କହୁଥିଲୁ କୃଷ୍ଣଙ୍କୁ ଦୋଷ ଦେଉଥିଲୁ ପ୍ରକୃତରେ ଆମର ସେଇଟା ଦୋଷ ତାଙ୍କର ଦୋଷ ଭଗବାନ ତାଙ୍କର କ'ଣ ଦୋଷ ଆସିବ ଏଇଭଳିଆ ସେମାନେ ଚିନ୍ତା କଲେ। ପୁଣି ଯେତେବେଳେ ପ୍ରସଙ୍ଗ ଆସିଗଲା ପୁଣି ବର୍ତ୍ତମାନ କୃଷ୍ଣଙ୍କୁ ଦୋଷ ଦେବା ପାଇଁ ଆରମ୍ଭ କଲେ। ତାଙ୍କ ଜ୍ଞାତିମାନେ ଅନ୍ୟମାନଙ୍କ କଥା କ'ଣ କରିବ, ସେଠି ଜ୍ଞାତି ଭ୍ୟୋ ଶବ୍ଦ ବ୍ୟବହାର କରାଯାଇଛି। ଜ୍ଞାତି ଜ୍ଞାତି କହିଲେ କେଉଁମାନେ ଗୋଟେ ରହିଛି ଶବ୍ଦ କ'ଣ ରହିଛି, ଜ୍ଞାତି କୁଟୁମ୍ବ ଏସବୁ ରହିଛି। ଏମିତି କହିଲେ ତାଙ୍କର ଯେଉଁ କ'ଣ ଅନ୍ତିମ ସଂସ୍କାର ଯେଉଁମାନେ ଯୋଗଦାନ କରନ୍ତି ଏମାନେ ସବୁ କୁହାଯାଏ ଜ୍ଞାତି କୁଟୁମ୍ବ ଏସବୁ ଶବ୍ଦ ରହିଛି। ତେଣୁ ତାଙ୍କ ନିଜଜନ ଯାଦବ ଲୋକମାନଙ୍କର ସଂଖ୍ୟା କେତେ କହିହେବ ନାହିଁ, ସେ ଯାଦବ ଲୋକମାନଙ୍କର ଯେଉଁ ସଂଖ୍ୟା ରହିଛି ଭାଗବତ ବର୍ଣ୍ଣନା କରାଯାଇଛି, ଏତେ ସବୁ ସଂଖ୍ୟକ ଯାଦବ ରହିଛନ୍ତି ଆମେ କହିପାରିବା ନାହିଁ, ତାଙ୍କ ଗଣନା କରାଯାଇ ନାହିଁ କିନ୍ତୁ ଯାଦବ ଥିଲେ। ଖାଲି ଯାଦବମାନଙ୍କର ଯେଉଁ ଶିକ୍ଷକମାନେ ସବୁ ରହିଥିଲେ ତାଙ୍କର ସଂଖ୍ୟା ହେଉଛି 3,88,00,000। ତିନି କୋଟି ଅଠାଅଶୀ ଲକ୍ଷ ହେଉଛନ୍ତି ଯାଦବମାନଙ୍କର ଆଚାର୍ଯ୍ୟଙ୍କର ସଂଖ୍ୟା, ଏଇଟା ଦଶମ ସ୍କନ୍ଧ ଲାଷ୍ଟକୁ ସେଇଟା ବର୍ଣ୍ଣନା କରାଯାଇଛି। ଯାଦବମାନଙ୍କର ସଂଖ୍ୟା ତ କହି କୁହାଯାଇ ନାହିଁ କିନ୍ତୁ ଯାଦବମାନଙ୍କର ଯେଉଁ ଆଚାର୍ଯ୍ୟ ଥିଲେ ସେମାନଙ୍କର ସଂଖ୍ୟା ହେଉଛି 3,88,00,000। ଏତିକି ଆଉ ଶିକ୍ଷକ ଥିଲେ, ତେଣୁ ଶିଷ୍ୟ ବା ଛାତ୍ର କେତେଜଣ ଥିବେ ଆପଣ ହିସାବ କରନ୍ତୁ, 1:10 ଅନ୍ତତଃ କହିକି ନେଲେ 38 କୋଟି ଛାତ୍ର ଥିଲେ। ଏହିଭଳି ଭାବରେ ତାଙ୍କର ଅଭିଭାବକ ଇତ୍ୟାଦି ହେଇକି କେତେ କୋଟି ହେଇଥିବେ ହିସାବ କରନ୍ତୁ। ଏତିକି ତାଙ୍କର ଭଗବାନଙ୍କ ନିଜ ଜନ ଜ୍ଞାତି ନିଜ ଜନ ଯାଦବ ସଂଖ୍ୟା ଏଇଭଳି ଭାବେ ବିଭିନ୍ନ ପ୍ରକାର ଏଇ ଯଦୁଙ୍କଠାରୁ ସବୁ ଆସୁଛନ୍ତି, ଯଦୁକୂଳରେ ସବୁ ଆସୁଛନ୍ତି, ଅନେକ ବଂଶ ଆସୁଛନ୍ତି ଯଦୁକୂଳରେ। ତେଣୁ ଏମାନେ ସବୁ ଭଗବାନଙ୍କର ଜ୍ଞାତି ହେବେ। ତେଣୁ ଏମାନେ ଜ୍ଞାତି ଭିଓ ଦେଖେଇକିରି ଦର୍ଶାଇଥିବା ଭଗବାନ ତାଙ୍କୁ ଦେଖେଇଲେ, ଦେଖେଇକିରି ତାଙ୍କ ବିରୁଦ୍ଧରେ ଯେଉଁ ବିଭିନ୍ନ ପ୍ରକାର ସମାଲୋଚନା କରାଯାଉଥିଲା ସେସବୁକୁ ବିମୃଜ୍ୟ ଭଗବାନ ସେଇଟାକୁ ଦୂର କରେଇଲେ। ଦେଖ ଅକ୍ରୁରଙ୍କ ପାଖରେ ସେଇଟା ଥିଲା, ଅକ୍ରୁର ପାଖରେ ଥିଲା, ତେଣୁ ସମସ୍ତଙ୍କୁ ଦେଖେଇଲେ, ମଣିକୁ ନେଇକି ସମସ୍ତଙ୍କୁ ଦେଖେଇଲେ, ଦର୍ଶାଇଥିବା ଜ୍ଞାତି ଭିଓ ରଜା ଆତ୍ମନ ବିମୃଜ୍ୟ ମଣିନା ଭୂୟ। ପୁଣି ଦ୍ୱିତୀୟ ଥର ପାଇଁ ତାଙ୍କ ବିରୁଦ୍ଧରେ ଯେଉଁ ଇଏ ହେଲା ସମାଲୋଚନା ସବୁ ହେଲା ସେଇଟା ପୁଣି ଥରେ ଦ୍ୱିତୀୟ ଥର ପାଇଁ ଭଗବାନ ତାକୁ ପୁଣି ଦୂର କରେଇଲେ, ଏଇ ଲୀଳା ମାଧ୍ୟମରେ ଦ୍ୱିତୀୟ ଥର ପାଇଁ ଲୀଳା କରେଇଲେ ଏବଂ କରିକିରି ତସ୍ମୈ ପ୍ରତ୍ୟର୍ପୟ ପ୍ରଭୁ, ତସ୍ମୈ କହିଲେ ତାଙ୍କୁ କହିଲେ ସେଇ ଯେଉଁ ଅକ୍ରୁରଙ୍କୁ ପ୍ରତ୍ୟାର୍ପଣ କଲେ, ପ୍ରତ୍ୟର୍ପଣ ଅର୍ପଣ ପ୍ରତ୍ୟର୍ପଣ ସିଏ ଆଙ୍କୁ ଦେଲେ ଇଏ ମଧ୍ୟ ତାଙ୍କୁ ଦେଲେ, ପ୍ରତ୍ୟର୍ପଣ କଲେ ଭଗବାନ ରଖିଲେ ନାହିଁ ମଣିକୁ ରଖିଲେ ନାହିଁ। ଇଏ କୁହାଯାଉଛି ଆଚାର୍ଯ୍ୟମାନେ କହୁଛନ୍ତି ଦିସ୍ ଇଜ୍ ଏ ପନିସମେଣ୍ଟ ଫର୍ ଅକ୍ରୁର, ଭଗବାନ ସେଇଟାକୁ ଗ୍ରହଣ କଲେ ନାହିଁ, ଏଇଟା ଗୋଟେ ପନିସମେଣ୍ଟ, ଆମେ ଭାବୁଛୁ ଏଇଟା ରିୱାର୍ଡ, ୱି ଥିଙ୍କ୍ ଇଟ୍ ଇଜ୍ ଏ ରିୱାର୍ଡ ବଟ୍ ଆକ୍ଚୁଆଲି ଇଟ୍ ଇଜ୍ ନଟ୍ ଏ ରିୱାର୍ଡ, ଇଟ୍ ଇଜ୍ ପନିସମେଣ୍ଟ ଷ୍ଟେଟେଡ୍ ବାଇ ଡିଫରେଣ୍ଟ ଆଚାର୍ଜେସ୍। ସୋ ହି ରିଟର୍ନ ବ୍ୟାକ୍ ଦ୍ୟାଟ୍ ମଣି ଦ୍ୟାଟ୍ ସେମାନେ ତାକୁ ମଣି ଟୁ ଦି ଟୁ ଅକ୍ରୁଡ ଆଣ୍ଡ ସମ୍ ଆଚାର୍ଯ୍ୟ ସେଜ୍ ଦିସ୍ ଇଜ୍ ଏ ପନିସମେଣ୍ଟ ଟୁ ଅକ୍ରୁଡ, ଭଗବାନ ଯଦି ସପୋଜ୍ ୱି ୱାଣ୍ଟ ଟୁ ଡୁ ସମ୍ ସର୍ଭିସ୍ ଟୁ ଦି ଲର୍ଡ଼, ୱି ୱାଣ୍ଟ ଟୁ ଡୁ ସମ୍ ସର୍ଭିସ୍ ଟୁ ଦି ଲର୍ଡ଼ ବଟ୍ ଦି ଲର୍ଡ଼ ଡଜଣ୍ଟ ଆକ୍ସେପ୍ଟ ଇଟ୍, ଭଗବାନ ସେଇଟା ଗ୍ରହଣ କଲେ ନାହିଁ ତାହେଲେ ହ୍ୱାଟ୍ ହ୍ୱାଟ୍ ୱିଲ୍ ହ୍ୟାପନ୍ ଟୁ ଅସ୍ ଅର୍ ହ୍ୱାଟ୍ ୱିଲ୍ ବି ଆୱାର୍ ମୁଡ୍ କ'ଣ ହେବ, ତେଣୁ ୱି ୱିଲ୍ ଫିଲ୍ ସରି ଫର୍ ଦ୍ୟାଟ୍। ସିମିଲାର୍ଲି ଦିସ୍ ଇଜ୍ ଦ ସିଚୁଏସନ୍, ଯେତେବେଳେ ଭଗବାନଙ୍କୁ ସେ ପ୍ରଦାନ କଲେ ସେଥିରେ ଭଗବାନ ନିଜେ ନରକିକିରି ଦେଇଦେଲେ, ସତ୍ରାଜିକୁ କହିଲେ ତୁମେ ମଣିକୁ ପ୍ରଦାନ କର ରାଜାଙ୍କୁ ଦେଇଦିଅ, ଉଗ୍ରସେନକୁ ରାଜାଙ୍କୁ ଦେଇଦିଅ, କିନ୍ତୁ ସତ୍ରାଜିତ ଦେଲେ ନାହିଁ, ତେଣୁ ତା ପାଇଁ କେତେ ପ୍ରକାର ତାଙ୍କୁ ନିଜର ପ୍ରାଣ ତ୍ୟାଗ କରିବାକୁ ପଡ଼ିଲା। କିନ୍ତୁ ଅକ୍ରୁରଙ୍କୁ ନ କହିଲେ ମଧ୍ୟ ଅକ୍ରୁର ପ୍ରଦାନ କରିଲେ କିନ୍ତୁ ଭଗବାନ ରଖିଲେ ନାହିଁ, ତେଣୁ ଏଇଟାକୁ କୁହାଯାଏ ଫର୍ ଦି ଇନ୍ ପର୍ପୋର୍ଟ ଇଟ୍ ସେଜ୍ ଦ୍ୟାଟ୍ ଫର୍ ଦି ସେକେଣ୍ଡ ଟାଇମ୍ ଡାଉଟ୍ସ ଏବର୍ ଦ ଲର୍ଡ଼ସ୍ ରେପୁଟେସନ୍ ଅକେଜନ୍ ବାଇ ଦି ସମସ୍ତ ଜୁଏଲ୍ ଆର୍ ଡିସ୍ପ୍ଲେଡ୍ ବାଇ ଦ ଜୁଏଲ୍ ଇଟ୍ ସେଲ୍ଫ। ଏହିପରି ଭାବରେ ଦ୍ୱିତୀୟ ଥର ସୁମନ୍ତକ ମଣିକୁ ନେଇ ଶ୍ରୀ ଭଗବାନଙ୍କ ସୁନାମ ପ୍ରତି ସନ୍ଦେହ ସୃଷ୍ଟିର ବ୍ୟାପାରଟି ସେହି ମଣିଟି ଦ୍ୱାରା ହିଁ ଦୂରୀଭୂତ ହେଲା। ଇଣ୍ଡିଡ୍ ଫର୍ ଦ ସେକେଣ୍ଡ ଟାଇମ୍ ଦ ଲର୍ଡ ବ୍ରଟ୍ ଦି ଜୁଏଲ୍ ଟୁ ଦ୍ୱାରକା ଟୁ ଏଷ୍ଟାବ୍ଲିଶ୍ ଇଜ୍ ଇଣ୍ଟେଗ୍ରିଟି ଦେୟାର। ପ୍ରକୃତରେ ଦ୍ୱିତୀୟ ଥର ପାଇଁ ଦ୍ୱାରକାରେ ତାଙ୍କର ସ୍ୱଚ୍ଛତା ପ୍ରତିଷ୍ଠା ନିମିତ୍ତ ଶ୍ରୀ ଭଗବାନ ମଣିଟିକୁ ସେଠାକୁ ଆଣିଥିଲେ। ଇଣ୍ଡିଡ୍ ଫର୍ ଦ ସେକେଣ୍ଡ ଟାଇମ୍ ଦିସ୍ ଆମେଜିଂ ସିରିଜ୍ ଅଫ୍ ଇନ୍ସିଡେଣ୍ଟସ୍ ଡେମନଷ୍ଟ୍ରେଟ୍ସ ଦ୍ୟାଟ୍ ଇଭିନ୍ ହ୍ୱେନ୍ ଲର୍ଡ କ୍ରିଷ୍ଣ ଡିସେଣ୍ଡସ୍ ଟୁ ଦିସ୍ ୱାର୍ଲ୍ଡ ଦ୍ୟାର୍ ଇଜ୍ ଏ ଟେଣ୍ଡେନ୍ସି ଫର୍ ହିଜ୍ ପିୟର୍ସ ଟୁ କ୍ରିଟିସାଇଜ୍ ହିମ୍। ଏହି ବିସ୍ମୟକର ଧାରାବାହିକ ଘଟଣା ଅଭିବ୍ୟକ୍ତ କରେ ଯେ ସ୍ୱୟଂ ଭଗବାନ ମଧ୍ୟ ଯେତେବେଳେ ଏହି ଜଗତରେ ଅବତୀର୍ଣ୍ଣ ହୁଅନ୍ତି ସେତେବେଳେ ମଧ୍ୟ ତାଙ୍କୁ ସମାଲୋଚନା କରିବା ପାଇଁ ତାଙ୍କର ପାର୍ଷଦ ବର୍ଗଙ୍କର ଏକ ଝୁଙ୍କ ଥାଏ। ତାଙ୍କ ପାର୍ଷଦମାନେ ତାଙ୍କୁ ସମାଲୋଚନା କରନ୍ତି, ଅନ୍ୟମାନ କଥା କ'ଣ କହିବା। ଦ ହୋଲ୍ ମ୍ୟାଟେରିଆଲ୍ ୱାର୍ଲ୍ଡ ଇଜ୍ ଇନଫେକ୍ଟେଡ୍ ବାଇ ଦି ଫଲ୍ଟ ଫାଇଣ୍ଡିଂ ପ୍ରୋପେନ୍ସିଟି। ଏ ସମସ୍ତ ପୃଥିବୀ ଭୌତିକ ଜଗତରେ ତ୍ରୁଟି ଅନ୍ୱେଷଣର ପ୍ରବଣତାର ଦୂଷିତ ଏବଂ ଏଇ ସମସ୍ତଙ୍କ ରହିଛି, ଫଲ୍ଟ ଫାଇଣ୍ଡିଂ ନେଚର ସମସ୍ତଙ୍କ ରହିଛି, କ'ଣ ଦୋଷଟା ରହିଲା ଦେଖିବା। ଏ ଭୌତିକ ଜଗତର ସ୍ୱଭାବ ହେଉଛି ଏଇଟା। ଆଣ୍ଡ ଇନ୍ ଦିସ୍ ଚାପ୍ଟର ଦ ସୁପ୍ରିମ୍ ଲର୍ଡ ଡେମନଷ୍ଟ୍ରେଟ୍ସ ଦ ନେଚର ଅଫ୍ ଦିସ୍ ଅନ୍ଡିଜରେବୁଲ୍ କ୍ୱାଲିଟି। ତେଣୁ ଏହି ଅଧ୍ୟାୟରେ ଶ୍ରୀ ଭଗବାନ ଏହି ଅନାକାଂକ୍ଷିତ ଗୁଣର ପ୍ରକୃତିକୁ ଅଭିବ୍ୟକ୍ତ କରିଛନ୍ତି। ଲୋକମାନଙ୍କର ଏହିଭଳି ଭାବେ ରହିଛି, ଟେଣ୍ଡେନ୍ସି ରହିଛି କ୍ରିଟିସାଇଜ୍ କରିବା। ସେଥିପାଇଁ ଆମ ପ୍ରଥମ ନମ୍ବର ଅପରାଧ ହେଉଛି ଟୁ କ୍ରିଟିସାଇଜ୍। ଯେଉଁମାନେ ଭଗବାନ ନାମ ପ୍ରଚାରରେ ଜୀବନ ଉତ୍ସବ କରିଛନ୍ତି ତାଙ୍କର ନିନ୍ଦା କରିବା। ଟୁ କ୍ରିଟିସାଇଜ୍ ଦୋଜ୍ ହୁ ଆର୍ ପ୍ରିଚିଂ ଦ ଗ୍ଲୋରିଜ୍ ଅଫ୍ ଦି ଲର୍ଡ ଦ୍ୟାଟ୍ ଇଜ୍ ଦି ଟପ୍ମୋଷ୍ଟ ଅଫେନ୍ସ ଇନ୍ ନେମ୍ ଫର୍ ଦି ମହାମନ୍ତ୍ର ଟପ୍ମୋଷ୍ଟ ମନ୍ତ୍ର ଟପ୍ମୋଷ୍ଟ ଅଫେନ୍ସ। କିନ୍ତୁ ୱି ସେ ଏଭ୍ରି ଡେ ଇନ୍ ଦ ମର୍ଣ୍ଣିଂ ବଟ୍ ଦ ଥ୍ରୁଆଉଟ୍ ଦି ଡେ ୱି ଡୁ ଦ ସେମ୍ ଥିଙ୍ଗ। ଆମେ ସକାଳୁ ସକାଳୁ କହୁଛେ ଏମିତି ହେଲା ସେମିତି ହେଲା, କ୍ଷମା କରନ୍ତୁ, ବାଞ୍ଛା କାଳ ଦୁର୍ଭ୍ୟସ୍ତ କୃପା ସିନ୍ଧୁ ତାହାଣ ପାବନ ବିହୁ ବୈଷ୍ଣବ ନୁହଁ ନୁହଁ, ୱି ଅଫର୍ ଅଭି ସାନ୍ସେସ୍ ଆଣ୍ଡ ବେଗ୍ ଏକ୍ସକ୍ୟୁଜ୍ ଫର୍ ଦ୍ୟାଟ୍, ବଟ୍ ଏଗେନ୍ ୱି କମିଟ୍ ଦ ସେମ୍ ମିଷ୍ଟେକ୍। ଦିସ୍ ଇଜ୍ ଦି ନେଚର୍ ଅଫ୍ ଦି ମ୍ୟାଟେରିଆଲ୍ ୱାର୍ଲ୍ଡ। ଭୌତିକ ଜଗତର ସ୍ୱଭାବ ହେଉଛି ଏଇଟା। ଦେଖନ୍ତୁ ଦ ଲର୍ଡ୍ସ ଆସୋସିଏଟ୍ସ ଦେ ଆର୍ ଡୁଇଂ ଦ ସେମ୍ ଥିଙ୍ଗ, ୱାଟ୍ ଟୁ ସ୍ପିକ୍ ଅଦର୍ସ ଭଗବାନଙ୍କର ଏଇଟା ଆମର ଶିକ୍ଷା। ଇଟ୍ ଇଜ୍ ନଟ୍ ଦ୍ୟାଟ୍ ଦେ ଆର୍ ଆକ୍ଚୁଆଲି ଲାଇକ୍ ଦ୍ୟାଟ୍, ବଟ୍ ଟୁ ଗିଭ୍ ଅସ୍ ଏଜୁକେସନ୍, ଗିଭ୍ ଅସ୍ ସମ୍ ଟିଚିଂ, ଆମ ପାଇଁ ଶିକ୍ଷା ଦେବା ପାଇଁ ଏ ଲୀଳାଟି ହେଇଛି। ଏଠି ଆଚାର୍ଯ୍ୟମାନେ କହୁଛନ୍ତି ଟିକାରେ। ସୋ ହିୟର୍ ସନାତନ ଗୋସ୍ୱାମୀ ସେଜ୍ ଦ୍ୟାଟ୍ ସାକ୍ଷାତ ଈଶ୍ୱର ଅପି ସାକ୍ଷାତ ଈଶ୍ୱର ଅପି ଏତତ୍ ସାଧୁ ବି କାର୍ଯ୍ୟମିତି ଲୋକଶିକ୍ଷାର୍ଥମିତି ଭାବ। ହି ଇଜ୍ ଦ ସୁପ୍ରିମ୍ ଲର୍ଡ, ଷ୍ଟିଲ୍ ଦେନ୍ ପିପୁଲ୍ କ୍ରିଟିସାଇଜ୍ ହିମ୍, ନଟ୍ ଓନ୍ଲି ପିପୁଲ୍ ବଟ୍ ଦି ଲର୍ଡ୍ସ ଆସୋସିଏଟ୍ସ ଦି କ୍ରିଟିସାଇଜ୍ ହିମ୍ ଆଣ୍ଡ ଦି ଦି ଆକ୍ଟିଭିଟିଜ୍ ଅଫ୍ ଦି ସେଣ୍ଟ୍ରି ପର୍ସନ୍ସ ଲାଇକ୍ ଅକ୍ରୁର ଇସି ହାଉ ଅକ୍ରୁର ଡିଡ୍ ଅଲ୍ ଦିସ୍ ଥିଙ୍ଗସ୍। ସୋ ଦିଜ୍ ଆର୍ ଅଲ୍ ମ୍ୟାଟର୍ ଅଫ୍ କ୍ରିଟିସିଜମ୍। ଏସବୁ କ'ଣ, ଏସବୁ ହେଉଛି ନିନ୍ଦା କରାଯାଉଥିଲା, ଏଇଟା ହେଉଛି ଆମ ଲୋକ ଶିକ୍ଷାର୍ଥମ, ଇଟ୍ ଇଜ୍ ଫର୍ ଆୱାର ଫର୍ ଶିକ୍ଷା, ଫର୍ ଦିସ୍ ଇଜ୍ ଆୱାର ଫର୍ ଆୱାର ଲର୍ଣ୍ଣିଂ, ୟୁ ସୁଡ୍ ଲର୍ଣ୍ଣ ଦିସ୍ ଲେସନ୍ ଫ୍ରମ୍ ଦିସ୍ ଇନ୍ସିଡେଣ୍ଟ, ଏଇ କଥାରୁ ଆମେ ଏତିକି ଶିକ୍ଷା କରିବା। ଏବଂ ଶ୍ରୀ ଭଗବତ ଇବ ତତ୍ ଭକ୍ତ ପରାଣାନ୍ ଯାଦବାନାନ୍ ତେଷାନ୍ ତତ୍ତତ୍ ଅସମ୍ଭବ। କାହିଁକି ନା ଭଗବାନ ଭାଇ ଦି ଆସୋସିଏଟ୍ସ ଅଫ୍ ଲର୍ଡ ୱିଲ୍ ଡୁ ଦିସ୍ ଥିଙ୍ଗ କ୍ରିଟିସାଇଜ୍, ଇଟ୍ ଇଜ୍ ନଟ୍ ପସିବୁଲ୍, ବଟ୍ ଓନ୍ଲି ଦିସ୍ ଇଜ୍ ଦିସ୍ ହ୍ୟାପନ୍ ବିକଜ୍ ଇଟ୍ ଇଜ୍ ଫର୍ ଆୱାର ଲର୍ଣ୍ଣିଂ, ଆମ ପାଇଁ ଶିକ୍ଷା ଦେବା ପାଇଁ ଭଗବାନ ଏହିସବୁ ବ୍ୟବସ୍ଥା କରିଛନ୍ତି, ତାଙ୍କ ନିଜ ଜନ ମାଧ୍ୟମରେ ଏହି ଶିକ୍ଷା ଆମକୁ ପ୍ରଦାନ କରନ୍ତି। ଇଟ୍ ଇଜ୍ ସେଡ୍ ଦ୍ୟାଟ୍ ଦି ମଦର୍ ଇନ୍ ଲ ଟିଚେସ୍ ହର୍ ଡଟର୍ ଇନ୍ ଲ ଥ୍ରୁ ହର୍ ଡଟର୍, ଶାଶୁ ତାହାର ବୋହୂକୁ ଶିକ୍ଷା ଦେବା ପାଇଁ ନିଜ ଝିଅ ମାଧ୍ୟମରେ ଶିକ୍ଷା ଦିଏ, ନିଜ ଝିଅକୁ କ୍ରିଟିସାଇଜ୍ କରେ, କିନ୍ତୁ ଆକ୍ଚୁଆଲି ସେ ଚାହୁଁଛି ବୋହୂକୁ ଶିକ୍ଷା ଦେବା ପାଇଁ, ଡାଇରେକ୍ଟ ବୋହୂକୁ କହିପାରିବ ନାହିଁ, ତେଣୁ ଝିଅ ମାଧ୍ୟମରେ କହୁଛନ୍ତି। ମଦର ଇନ୍ ଲ କ୍ୟାନ୍ ନଟ୍ ସେ ଡାଇରେକ୍ଟଲି ଟୁ ବ୍ରାଇଡ୍ ଡଟର୍ ଇନ୍ ଲ ବିକଜ୍ ସି ମେ ଥିଙ୍କ୍ ସମଥିଙ୍ଗ ଏଲ୍ସ, ଦ୍ୟାଟ୍ସ ୱାଇ ସି କ୍ରିଟିସାଇଜେସ୍ ହର୍ ଡଟର୍, ଦୋ ହର୍ ଡଟର୍ ହାଜ୍ ନୋ ଫଲ୍ଟ। ସୋ ଦିସ୍ ଇଜ୍ ଦିସ୍ ହ୍ୟାପନ୍ସ ହିୟର୍। ସୋ ଲର୍ଡ ଅଫ୍ ସେମ୍ ଡଜ୍ ଦ ସେମ୍ ଥିଙ୍ଗ୍, ଭଗବାନ ମଧ୍ୟ ସେଇଭଳି ବ୍ୟବହାର କରନ୍ତି। ଆମମାନଙ୍କୁ ଶିକ୍ଷା ଦେବା ପାଇଁ ଅର୍ଜୁନ ମାଧ୍ୟମରେ ଭଗବତ ଗୀତା କହିଲେ। ଅର୍ଜୁନ ରିପ୍ରେଜେଣ୍ଟେଡ୍ ଫରେନ୍ ସୋଲ୍, ଅର୍ଜୁନ ଗୋଟେ ବଦ୍ଧ ଜୀବର ରୋଲ୍ ଗ୍ରହଣ କଲେ ଏବଂ ଭଗବାନ ତାଙ୍କୁ ଶିକ୍ଷା ପ୍ରଦାନ କଲେ ଏବଂ ତାଙ୍କ ମାଧ୍ୟମରେ ସମସ୍ତ ହୋଲ୍ ହ୍ୟୁମାନ୍ ୱାର୍ଲଡ୍, ହ୍ୟୁମାନିଟି, ଇଟ୍ ଇଜ୍ ଏ ଲେସନ୍ ଟୁ ଦ ହୋଲ୍ ହ୍ୟୁମାନିଟି, ସମସ୍ତ ମାନବ ଜାତି ପାଇଁ ଏ ଶିକ୍ଷା ପ୍ରଦାନ କରାଗଲା। ତେଣୁ ଭଗବାନଙ୍କ ଲୀଳା ବୁଝିବା ଏତେ ସହଜ ନୁହଁ। ଭଗବାନ ଲୀଳାକୁ ଯଦି ଆମେ ବୁଝିଯିବା ତାହେଲେ ଆମେ ପରଫେକ୍ସନ୍ ପାଇଯିବା, ୱିଲ୍ ଗେଟ୍ ପରଫେକ୍ସନ୍ ବାଇ ସିମ୍ପଲି ଅଣ୍ଡରଷ୍ଟାଣ୍ଡିଂ ଦ ଭାର୍ଟ ଆଣ୍ଡ ଆକ୍ଟିଭିଟିଜ୍ ଅଫ୍ ଦି ଲର୍ଡ। କ'ଣ ଘଟି ଦ ଭଗବତ ଗୀତା, ଜନ୍ମ କର୍ମ ତମେ ଦିବ୍ୟମ୍ ଏବଂ ଯୋଉ ବ୍ୟତୀତ ତୋକ୍ତା ଦେହଂ ପୁନର୍ଜନ୍ମ ନୈତି ମାମ ଏତି ସୋର୍ଜୁନ, ଦୋଜ୍ ହୁ ଅଣ୍ଡରଷ୍ଟାଣ୍ଡ ଦି ବାର୍ଥ ଆଣ୍ଡ ଆକ୍ଟିଭିଟିଜ୍ ଅଫ୍ ଦି ଲର୍ଡ ଇନ୍ ଟ୍ରୁଥ୍ ତତ୍ତ୍ୱ, ୱେନ୍ ଦେ ଲିଭ୍ ଦିସ୍ ୱାର୍ଲ୍ଡ, ୱେନ୍ ଦେ ଲିଭ୍ ଦିସ୍ ଦେୟାର ବଡି, ଦେ ୱୋଣ୍ଟ କମ୍ ବ୍ୟାକ୍ ଟୁ ଦିସ୍ ମେଟେରିଆଲ୍ ୱାର୍ଲ୍ଡ ଏଗେନ୍, ଦେ ଗୋ ବ୍ୟାକ୍ ଟୁ ଦି ସ୍ପିରିଚୁଆଲ୍ ୱାର୍ଲ୍ଡ, ଦ୍ୟାଟ୍ ଇଜ୍ ଦି ପରଫେକ୍ସନ୍ ଅଫ୍ ଦି ହ୍ୟୁମାନ୍ ବାର୍ଥ। ଆଣ୍ଡ ଅଲ୍ସୋ ଦିସ୍ ଏଜୁକେଟ୍ ଦୋଜ୍ ହୁ ଆର୍ ପାର୍ଟିସିପେଟିଂ ଇନ୍ ଦ୍ୟାଟ୍ ଇଭେଣ୍ଟ, ୱେନ୍ ଲର୍ଡ ୱାଜ୍ ଦେୟାର୍, ଦୋଜ୍ ଆସୋସିଏଟ୍ସ ଦେ ଆର୍ ଦି ଲର୍ଡ୍ସ ଆସୋସିଏଟ୍ସ, ବଟ୍ ବାଇ ଫର୍ ଅସ୍ ବାଇ ହିୟରିଂ ଦୋଜ୍ ପାଷ୍ଟ ଟାଇମ୍ସ ହ୍ୱାଟ୍ ୱିଲ୍ ହ୍ୟାପନ୍ ଇଟ୍ ୱିଲ୍ ବି ଡିସ୍କ୍ରାଇବ୍ ନେକ୍ସଟ ବର୍ଷ। ଆମେ ଯେଉଁ ଲୀଳା ଶ୍ରବଣ କଲେ ଆର୍ ଫଳଟା ବର୍ତ୍ତମାନ କୁହାଯିବ, ବା 42 ନମ୍ବର ଶ୍ଳୋକରେ କୁହାଯିବ, ଅଥ ସତ୍ରାଧି ବଧାଧିକମପି ମାଇକମେବ ଇତି ତତ୍ତ୍ୱମ୍, ଦେର୍ ଆର୍ ସର୍ଟନ୍ ପାଷ୍ଟ ଟାଇମ୍ସ ଅଫ୍ ଦି ଲର୍ଡ ହୁଇଚ୍ ୱି ସୁଡ୍ ନଟ୍ ୱି କୁଡ୍ ନଟ୍ ଅଣ୍ଡରଷ୍ଟାଣ୍ଡ ଫ୍ରମ୍ ଦି ଫେସ୍ ଭାଲ୍ୟୁ। ଯେମିତି ଫର୍ ଏକ୍ଜାମ୍ପଲ୍ ଯାଦବ ଦେ ଆର୍ ଡେଷ୍ଟ୍ରକ୍ସନ୍ ଅଫ୍ ଯାଦବଜ୍, ମହିଷୀ ହରଣ, ଅର୍ ଦି କୁଇନ୍ସ ଅଫ୍ ଦି ଲର୍ଡ ଦେ ଆର୍ କିଡ଼ନାପ୍ ବାଇ ଅଦର୍ସ, ଅଲ୍ ଦିଜ୍ ଆର୍ ମାୟାମୟ ଲୀଳା। ସନାତନ ଗୋସ୍ୱାମୀ ୱାଜ୍ ଟଟ୍ ବାଇ ମହାପ୍ରଭୁ, ମହାପ୍ରଭୁ ସନାତନ ଗୋସ୍ୱାମୀ ଶିକ୍ଷା ଦେଉଛନ୍ତି। ଏ ଯେଉଁ ଯାଦବଙ୍କର ଯେଉଁ ଧ୍ୱଂସ ଲୀଳା ବା ମହିଷୀ ହରଣ ଲୀଳା ଏସବୁ ମାୟାମୟ, ଏଇଟାକୁ ଆମେ ତାକୁ ଏଇଭଳି ହେଇଥିଲା ବୋଲି କହି ବୁଝିବାଟା ଠିକ୍ ନୁହଁ, ତା'ର ତତ୍ତ୍ୱଟାକୁ ବୁଝିବାକୁ ପଡ଼ିବ। ସିଦ୍ଧାନ୍ତ ସିଦ୍ଧାନ୍ତୟମ୍ ଧନା ଅନର୍ଥତା ଦର୍ଶେଇତୁ, ସୋ ସିଦ୍ଧାନ୍ତ ହ୍ୱାଟ୍ ଇଜ୍ ଦାଟ୍ ସିଦ୍ଧାନ୍ତ, ହ୍ୱାଟ୍ ଇଜ୍ ଦି ହ୍ୱାଟ୍ ଇଜ୍ ଦି ଲେସନ୍ ୱି ଲର୍ନ ଫ୍ରମ୍ ଦିସ୍ ଇନ୍ସିଡେଣ୍ଟ, ଭଗବାନଙ୍କ ଲୀଳାରୁ ଆମେ କ'ଣ ଶିକ୍ଷା କଲେ ନା? ସନାତନ ଗୋସ୍ୱାମୀ ସେ ଧନା ଅନର୍ଥତା ଦର୍ଶେଇତୁ, ଧନ ଦିସ୍ ୱେଲ୍ଥ ହାଉ ଇଟ୍ କ୍ରିଏଟ୍ ସୋ ମଚ୍ ଅନର୍ଥ, ସୋ ମଚ୍ ଡିଷ୍ଟର୍ବାନ୍ସ, ଧନ ଅନର୍ଥ ତା ଦର୍ଶେଇତୁ, ଧନ ଇଟ୍ ପ୍ରଡ୍ୟୁସେସ୍ ସୋ ମଚ୍ ୱେଲ୍ଥ, ଡେଲି 77 kg ଅଫ୍ ଗୋଲ୍ଡ, ବଟ୍ ଷ୍ଟିଲ୍ ଦେନ୍ ୟୁ ସି ସୋ ମେନି ପିପୁଲ୍ ଆର୍ କିଲ୍, ଆଣ୍ଡ ଦ ଲର୍ଡ ଅଲ୍ସୋ ୱାଜ୍ କ୍ରିଟିସାଇଜ୍ ଇନ୍ ଦିସ୍ ଫାର୍ଷ୍ଟ ଟାଇମ୍ ଦ ଲର୍ଡ ୱାଜ୍ କ୍ରିଟିସାଇଜ୍, ନଟ୍ ଓନ୍ଲି ୱାନ୍ ଟାଇମ୍ ଟୁ ଟାଇମ୍ସ। ସୋ ଦିସ୍ ଇଜ୍ ଦି ଲେସନ୍ ଇଜ୍ ଧନ ଅନର୍ଥତା, ଦିସ୍ ଇଜ୍ ଦି ଅନର୍ଥ, ଦିସ୍ ଇଜ୍ ଦି ହ୍ୱାଟ୍ ୱି ସେ ଅନର୍ଥ, ଦିସ୍ ଇଜ୍ ଦି ଅନୱାଣ୍ଟେଡ୍ ଏଲିମେଣ୍ଟ, ୟେସ୍ ଅନର୍ଥ। ସୋ ଦିଜ୍ ଆର୍ ଫର୍ ଅସ୍ ଦିସ୍ ଇଜ୍ ରିଲେସନ୍ ଧନ ଅନର୍ଥତା ଦର୍ଶେଇତୁ। ଏନିୱେ ସୋ ଆଇ ୱାଣ୍ଟ ଟୁ ଫିନିଶ ଦିସ୍ ଚାପ୍ଟର ବିକଜ୍ ଓନ୍ଲି ୱାନ୍ ଶ୍ଲୋକ ଇଜ୍ ଲେଫ୍ଟ, ସୋ ଆଇ ୱାଣ୍ଟ ଟୁ ଫିନିଶ ଦିସ୍, ଦେଟ୍ସ ୱାଇ ୟୁ ୱିଲ୍ ସି ଦି ନେକ୍ସଟ ଭର୍ସ, ଦିସ୍ ଇଜ୍ जस्त्वेत भगवता ईश्वरस्य विष्णोर् वीर्याढ्यं वृजिनहरं सुमंगलं च आख्यानं पठति शुणोति अनुस्मरेत् वा दुष्कृतिं दुष्कीर्तिं दुरितमप्योहयं दुष्कृतिं दुरितमपोह्य जाति शान्तिम्। दैट मीन्स this narration reached with description of the prowess of Lord Sri Vishnu, the Supreme Personality of Godhead, removes sinful reactions and bestows all auspiciousness. Anyone who recites, hears or remembers it will drive away his own infamy and his sins and attain peace. जो मैंने परमेश्वर भगवान श्री विष्णु शौर्यर वर्णनयुक्त यह आख्यान समस्त पाप कर्म फल दूर करे एवं समस्त प्रकार मंगल विधान करे जे ता पाठ करती श्रवण करती अथवा स्मरण करती ताक निजर अपदश और पाप दूरीभूत हुए एवं से शांति लाभ करती। द इफेक्ट ऑफ हियरिंग द पास्ट टाइम्स ऑफ द लॉर्ड, this is the effect of hearing the pastimes of the Lord. So it is said by Sanatana Goswami, iyam cha mithya pavada marjanarthika sri bhagavato lila kathamapi. You see, there are so many criticisms of the Lord in this pastime. You see, iyam cha mithya pavada, mithya pavada, there is no truth in that thinking or in that criticism. There is no truth. The Lord is faultless. There is no fault in the Lord. But still then, twice he was accused. The Lord was accused. This is mithya pavada. There is no, also there is no truth in that word criticism also. The Lord is not at fault at in any way, but still then he was criticized. This is mithya apavada. There is no truth in that criticism. This is called mithya apavada. So the Lord yamcha mithya apavada marjanarthika marjanarthika si bhagavato lila. This is the pastime of the Lord. Bhagavat lila. पुरुषोत्तम लीला भगवान कर लीला पुरुषोत्तम द लॉर्ड इन थ्री मीन लॉर्ड कृष्णा इज कॉल्ड पुरुष लीला पुरुषोत्तम ही इज रीच विथ सो मेनी पास्ट टाइम्स लीला पुरुषोत्तम दैट्स व्हाई ही इज कॉल्ड लीला पुरुषोत्तम एंड लॉर्ड रामचंद्र इज कॉल्ड मर्यादा पुरुषोत्तम ही हैज नॉट सो मच पास्ट टाइम बट ही इज मर्यादा. Marjada means to remain in that in to remain in shastric rules and regulation. Marjada, that is Ramchandra. Lord Ramchandra, Marjada Purushottam. Lord Krishna is called Lila Purushottam. So many pastimes of the Lord. And Chaitanya Mahaprabhu is called Prema Purushottam. Purushottam. So no one can equal Lord Krishna in his pastimes. Lila Purushottam. So here Bhagavata Lila Katamapi. In whichever way, Katamapi. In whichever way. Kenapi. However it may be, Kenapi. Sevita. Sarva Shubham. Sarva Asubham Bharat. So somehow or other, if you hear this pastimes of the Lord, somehow or other, even if you are not willing, somehow or other, by chance you are able to hear. There are so many incidents. By chance one hears these pastimes of the Lord. So what happens? That sarva asubham harati, by simply hearing the pastimes of the Lord, it removes all your inauspiciousness. Sarva asubham harati, by simply hearing, सिंपली हियरिंग सर्व अशुभम हरति एंड मंगलम च करोति नॉट ओनली इट रिमूव्स ऑल इनऑस्पिशियसनेस बट इट गिव्स सो मच ऑस्पिशियसनेस मंगलम च करोति इट गिव्स ऑल ऑस्पिशियसनेस भौतिक जगत रे समस्ते चाहूँगी केमी आनंद रे के मंगल रे चाहते किंतु जाणी ना तार उपाय कौन एवरी वन वांट्स टू बी टू गेट ऑस्पिशियसनेस इन दिस मैटर वर्ल्ड नो वन वांट इन ऑस्पिशियसनेस बट दे डोंट नो हाउ व्हाट इज द वे टू अटेंड दैट द वे इज मेंशनड हियर सिंपली बाय लिसनिंग टू द पास्ट टाइम्स ऑफ द लॉर्ड When Parikshit Maharaj asked this question, now I am having 7 days, so what should I do? Mora matra satadin achi mora kaun kartavya? Even at that point, that is near bank of Ganga, 60,000 rishis were there. 60,000, including Vyasadeva, Narad Muni and others. Devarshi, Brahmarshi, Rajarshi. ଏମାନେ ସମସ୍ତେ ଉପସ୍ଥିତ 60,000 ମନୁଷ୍ୟ ରହିଥିଲେ କିନ୍ତୁ ଯେତେବେଳେ ପରୀକ୍ଷିତ ମହାରାଜ ପ୍ରଶ୍ନ ପଚାରିଥିଲେ ତାଙ୍କ ଭିତରେ ନିର୍ଣ୍ଣୟ ହୋଇପାରିନଥିଲା କ'ଣ କରିବେ ହ୍ୱାଟ୍ ସୁଡ୍ ବି ଡନ୍ ଇଟ୍ କୁଡ୍ ନଟ୍ ବି ଡିସାଇଡେଡ୍ ସୋ ମେନି ରିସର୍ଚ୍ଚ ଆର୍ ଦେୟାର୍ ସମ୍ ସେ ୱି ସୁଡ୍ ଡୁ ଅଷ୍ଟେରିଟି ସମ୍ ସେ ୱି ସୁଡ୍ ଡୁ ଦ୍ୟାଟ୍ ଇଜ୍ ଚାରିଟି ସମ୍ ସେ ୱି ସୁଡ୍ ଡୁ ସାକ୍ରିଫାଇସ୍ ଇନ୍ ଦିସ୍ ୱେ So many rishis, they describe, they have their own opinion. So many, say, 60,000 rishis, bivina prakar opinion thila. They could not, they could not conclude. So just like bee produces humming sound, like that. And at that time, this sound was coming. It should be, they had all 60,000 rishis. Not 1 or 2 or 100 or 1,000 or 2,000, 60,000. So you can understand, you can imagine how a sound it would have created. They would be speaking. Should do this. He should be in this year 60,000 to see. What would be the sound there? You can imagine. At that time, Sukadeva, by the arrangement of this is the arrangement of the Lord. Arrangement of the Lord. ଭଗବାନ ବ୍ୟବସ୍ଥାରେ ସୁଖଦେବ ଗୋସ୍ୱାମୀ ଆସି ପହଞ୍ଚିଗଲେ 16-year-old ବୟ ନେକେଡ୍ ନୋ ଡ୍ରେସ୍ ନୋ ବସ୍ତ୍ର ନାହିଁ ଆସି ପହଞ୍ଚିଗଲେ ଅଦର ପିପୁଲ ଦ ସ୍ମଲ କିଡ୍ସ ଆଣ୍ଡ ୱିମେନ୍ ଦେ ଆର୍ ଥିଙ୍କିଂ ଆଜ୍ ଏ ମ୍ୟାଡ୍ ପର୍ସନ୍ ଛୋଟ ପିଲାମାନେ ଏବଂ ସ୍ତ୍ରୀ ଲୋକମାନେ ଭାବୁଥିଲେ ଇଏ ଗୋଟେ ପାଗଳ ବ୍ୟକ୍ତି କିନ୍ତୁ When he arrived there, that place, all the rishis, they stood up, except some like Vyasadeva, etc. All of them stood up to give respect to Sukadeva Goswami. Vyasadeva ityadi kitramu chadidale, au sabu dandayamane tanku samman darshan kale. The same question was asked by Parikshit Maharaj. Parikshit Maharaj honored him, worshipped him, then offered him a Vyasasana and asked the same question. ପରିକିତ ମହାରାଜ ତାଙ୍କୁ ଏଇଭଳି ଭାବରେ ସମ୍ମାନ କରିକିରି ତାଙ୍କୁ ଗୋଟେ ବ୍ୟାସାସନ ଦେଇକି ସେଇ ପ୍ରଶ୍ନ ପଚାରିଲେ ତ ସୁଖଦେବ ଗୋସ୍ୱାମୀ ସେ ସୁଖଦେବ ଗୋସ୍ୱାମୀ ସେ ଦ୍ୟାଟ ୟୁ ସୁଡ୍ ହିୟର ସୁଖ ଭାଗବତ ଅଟ୍ଟଙ୍ଗ ନାମ ରାଜସେ ଜ୍ଞାନତା ୟତାମ ଆୟୁଷ ମୁହୂର୍ତ୍ତ ସର୍ବ ସୁଝ ଗତବାନ ଅଭୟ ମାରିମୁ ହି ସେଡ୍ Parikshit, he was so much influenced by the question of Parikshit Maharaj that he forgot to recite invocation of the Lord. Before speaking about the Lord's pastimes, Bhagavan kathakaya purvuru, Bhagavan mangalacharan karayam bhuli gale. Karna evali bhavare Parikshit Maharaj kathare prasna se abhibhuta hai jai tiye. Janu se pahile Parikshit, first he praised the question of Parikshit Maharaj. Bariyan esiti prasna. Your question is very great, Bariyan Ishita Prasna. Then he said, there was a king named Khatvanga, who is the forefather of Ramchandra, Khatvanga, when he knew that he has only one muhurta, that is 48 minutes of life. So he left heaven and came to Ayodhya, and there he meditated on Lord Rama and went back to the spiritual world. This is the Guinness Book of Record. ये आमर हूँ स्पिरिचुआल गिनीज बुक ऑफ रिकॉर्ड गोटे मुहूर्त खट्टुआंग महाराज भगवान प्राप्त होते तेणु सुखदेव गोस्वामी कहते यू हाव सेवेन डेज इनफ सात दिन रही पर्याप्त रही तवापि तरी करो बे सप्ताह जीवता अभी उपकल्पे तो सर्व तावज सांप्रायिक तुम गोटे सप्ताह आयुष अच्छी किसी तो डोंट वरी किसी चिंता ना You hear the past times of the Lord. So it is our great fortune that every day we are hearing the past times of the Lord. Pratidina sakala 8 9 Bhagavan katha shravan karuche. Amar kete bhagya. So here he said that ateva Ishwarasya sarva kartum samarthasya. It is stated jastu etat Bhagavata Ishwarasya Vishnu. This shloka we may discuss tomorrow because it is very so much importance. Why the Lord is given three adjectives here? Bhagavata, Ishwara, Vishnu. Very important words. Tomorrow we'll discuss. I thought I should finish today, but very less time is there. It has so much huge purport. Prati shloke prati akhare nana artha kahe. Every verse and every letter of this Bhagavatam has so much deep meaning. Here he says, Bhagavata Ishwara Vishnu. This is Lord Bhagavan. Bhagavan means full of six opulences. Bhagavan means opulence. Bhagavata means six opulence. He is having six opulence. Still then he is criticized. But to speak of others. Suppose a poor man, he has no money, he stole some money from some others, he is criticized, it's okay. But he is the Lord. He is the Lord of all riches, Lakshmipati. Bhagavan. Sabu Aishwarya Raichi. Guti Aishwarya Juna, Duti Aishwarya Juna, Chati Aishwarya. Jite Aishwarya Sabu Raichi, Sabu Aishwarya Purna. Yo Sandhi, Bhagavan. Shabdarartha. But still then he is criticized. Nothing, no laughs. There is no laughs in the Lord. Still then he is criticized. Bhagavata. And Ishwarasya. Ishwarasya means fully controlled. Full controller. Supreme controller. Not partial controller. Ishwara. Supreme control. No one can control the Lord. Supreme controller. There is no one above Ishwara, above Krishna. Supreme controller. That is stated by Brahma. Ishwara Parama Krishna. We see in this material world there are so many controllers. And also in Lakshmi Devi also in Srimad Bhagavatam 8 canto 8 chapter, Lakshmi Devi says this. Sa Ishwara King Parato Vepasraya. In this material world, there is Indra. He is the Ishwar of three worlds. Indra, Tini, Lokara, and Se, Adi Ishwara. Sri Sri Sitaram, Kanman, Yogi. But still then, when demons attack demigods, they take shelter of the Lord. So what is the use of that controller? So supreme controller is Krishna. Ishwarasya Bhagavata Ishwarasya Vishnu. Vishnu. Vishnu means?
All-pervading.
Yeah. Vishnu means all-pervading. Sabuthare Vishnu kana. Sabuthare upasthitara is Vishnu. Vishnu all-pervading. Vishnu. So here three adjectives is given. Jastu etat Bhagavata Ishwarasya Vishnu Virjyadya. Virjya. Virjya means potency. The Lord has so much potency. The Lord has so much potency. By simply hearing the past time, you will get all the potency. it is such a potency. The Lord Bhagavan gave very Shakti Raichi. The Shakti Shravan Kalamadhyam Shakti Prapta Raichi. Bhagavan gave very Shakti Raichi. Virjya Adhyam. Adhyam means ଫୁଲ୍ କମ୍ପ୍ଲିଟ୍ ଆଡିଅମ୍ ଫୁଲ୍ ଇର୍ଜାଡିୟମ୍ ପ୍ରିଜିନହାରମ୍ ୟୁ ସି ଦିସ୍ ଫାଷ୍ଟ ଟାଇମ୍ସ ଅଫ୍ ଦି ଲର୍ଡ ଥ୍ରୀ ଥିଙ୍ଗସ୍ ସେଡ୍ ବିର୍ଜାଡମ୍ ବିର୍ଜାଡମ୍ ମିନ୍ସ ବିର୍ଜାଡମ୍ ମିନ୍ସ ସେଡ୍ ଦ୍ୟାଟ୍ ୱିଥ୍ ରିଚ୍ ୱିଥ୍ ସୋ ମଚ୍ ପ୍ରାୱେସ୍ ବିର୍ଜାଡମ୍ ଦିସ୍ ଫାଷ୍ଟ ଟାଇମ୍ ଅଫ୍ ଦି ଲର୍ଡ ରିଚ୍ ୱିଥ୍ ସୋ ମଚ୍ ପ୍ରାୱେସ୍ ଏତେ ଶକ୍ତି ରହିଛି ଭଗବାନଙ୍କ ଲୀଳାରେ ବିର୍ଜାଡମ୍ ବୃଜିନହାରମ୍ ବୃଜିନହାରମ୍ କହିଲେ ଇଟ୍ କ'ଣ ଇଟ୍ ଇଟ୍ ରିମୁଭ୍ସ ଅଲ୍ ଦି ସିନ୍ଫୁଲ୍ ରିଆକ୍ସନ୍ସ ଯେଉଁ ପାପ କର୍ମ ଜାଣତରେ ହେଉ ଜାଣତରେ ବା ଅଜାଣତରେ ଆମେ ବିଭିନ୍ନ ପ୍ରକାର ପାପ କାର୍ଯ୍ୟ କରୁଛେ ନୋଇଙ୍ଗଲି ଅର୍ ଅନ୍ୱଇଙ୍ଗଲି ୱି ଆର୍ ଡୁଇଙ୍ଗ ସୋ ମଚ୍ ସିନ୍ଫୁଲ୍ ଆକ୍ଟିଭିଟିଜ୍ ବଟ୍ ଦିସ୍ ଫାଷ୍ଟ ଟାଇମ୍ ଅଫ୍ ଦି ଲର୍ଡ ଇଟ୍ ରିମୁଭ୍ସ ଅଲ୍ ସିନ୍ଫୁଲ୍ ଆକ୍ଟିଭିଟିଜ୍ ବୃଜିନହାରମ୍ ଆଣ୍ଡ ସୁମଙ୍ଗଳମ୍ ଚ ସୁମଙ୍ଗଳମ୍ ଚ ସୁମଙ୍ଗଳମ୍ କହିଲେ ମୋଷ୍ଟ ଅସ୍ପିସିୟସ୍ ମୋଷ୍ଟ ଅସ୍ପିସିୟସ୍ ଦେର୍ ଇଜ୍ ନୋ ଅଦର୍ ଅସ୍ପିସିୟସ୍ ଏଲିମେଣ୍ଟ ଦେନ୍ ଦିସ୍ ମୋଷ୍ଟ ଅସ୍ପିସିୟସ୍ ଅସ୍ପିସିୟସ୍ ମୋର୍ ଅସ୍ପିସିୟସ୍ ଆଣ୍ଡ ମୋଷ୍ଟ ଅସ୍ପିସିୟସ୍ ସୋ ସୁମଙ୍ଗଳମ୍ ଅସ୍ପିସିୟସ୍ ମଙ୍ଗଳମ୍ ଭଗବାନ୍ ବିଷ୍ଣୁ ମଙ୍ଗଳମ୍ ଗରୁଡ ଧ୍ୱଜ ମଙ୍ଗଳମ୍ ପୁଣ୍ଡରୀକାକ୍ଷଂ ମଙ୍ଗଳମ୍ ପୁରୁଷୋତ୍ତମ ଇ ପ୍ରୋଡ୍ୟୁସେସ୍ ଅଲ୍ ଅସ୍ପିସିୟସ୍ନେସ୍ ଆଣ୍ଡ ଦିସ୍ ମ୍ୟାଟେରିଆଲ୍ ୱାର୍ଲ୍ଡ ଇଜ୍ ଫୁଲ୍ ଅଫ୍ ଇନ୍ ଅସ୍ପିସିୟସ୍ନେସ୍ ଲାଇକ୍ ବାର୍ଥ ଡେଥ୍ ଓଲ୍ଡ ଇଜ୍ ଏ ଡିଜିଜ୍ ଜନ୍ମ ମୃତ୍ୟୁ ଦ୍ୱାରା ବ୍ୟାଧିରେ ବିଭିନ୍ନ ପ୍ରକାର ଅମଙ୍ଗଳ ରହିଛି ବହୁତ ଜଗତରେ ସବୁ ପ୍ରକାର ଅମଙ୍ଗଳ ରହିଛି କିନ୍ତୁ ସିମ୍ପଲି ହିୟରିଂ ଦ ପାଷ୍ଟ ଟାଇମ୍ସ ଅଫ୍ ଦି ଲର୍ଡ ଇଟ୍ ପ୍ରଡ୍ୟୁସେସ୍ ଅଲ୍ ଅସ୍ପିସିୟସ୍ନେସ୍ ସବୁ ଅମଙ୍ଗଳ ପ୍ରଦାନ କରେ ଏସବୁ ମଙ୍ଗଳ ସବୁ ମଙ୍ଗଳ ପ୍ରଦାନ କରେ ସୁମଙ୍ଗଳମ୍ ଚ ଚ ଆଜ୍ ସୋ ମଚ୍ ମିନିଂ ଅଲ୍ସୋ ଚ ସେ ମିନ୍ସ ୟୁ କ୍ୟାନ୍ ନଟ୍ ଅଣ୍ଡରଷ୍ଟାଣ୍ଡ ହାଉ ମଚ୍ ବେନିଡିକ୍ସନ୍ସ ଆର୍ ଦେୟାର୍ ବାଇ ହିୟରିଂ ଦ ପାଷ୍ଟ ଟାଇମ୍ସ ଅଫ୍ ଦି ଲର୍ଡ ଚ ହ୍ୱାଟ୍ ୱିଲ୍ ବି ସ୍ପୋକନ୍ ଇଫ୍ ଇଟ୍ ଗୋଲ୍ ଗୋଲ୍ ସ୍ପିକିଂ ହ୍ୱାଟ୍ ଆର୍ ଦି ଏଫେକ୍ଟସ୍ ଅଫ୍ ହିୟରିଂ ଦି ପାଷ୍ଟ ଟାଇମ୍ସ ଅଫ୍ ଦି ଲର୍ଡ ଇଟ୍ ଇଜ୍ ଅନ୍ଏଣ୍ଡିଂ ଲିଷ୍ଟ ଅଫ୍ ଅନ୍ଏଣ୍ଡିଂ ଲିଷ୍ଟ ଇଜ୍ ଦେୟାର୍ ଦଟ୍ ସେଇ ଚ ୱାଟ୍ ଦ ୱାର୍ଡ ଚ ଇଜ୍ ୟୁ ଏଭଳି ରହିଛି ଭଗବାନଙ୍କ କଥା ଶୁଣିବାର ଫଳ ରହିଛି କହିହେବନି କେତେ ଫଳ ରହିଛି ଭଗବାନ କଥା ଶ୍ରବଣରେ ଏବଂ ଇନ୍ ସର୍ଟ ଇଫ୍ ୟୁ ସେ ଦି ପାଷ୍ଟ ଟାଇମ୍ ହ୍ୱାଟ୍ ଇଜ୍ ଦି ଏଫେକ୍ଟ ଅଫ୍ ହିୟରିଂ ଦି ପାଷ୍ଟ ଟାଇମ୍ସ ଅଫ୍ ଦି ଲର୍ଡ ଇନ୍ ସର୍ଟ କ୍ୟାନ୍ ୟୁ ସ୍ପିକ୍ ଇଟ୍ ଇନ୍ ସର୍ଟ କହି ଆପଣ କହିପାରିବେ କି ସଂକ୍ଷେପରେ ସଂକ୍ଷେପରେ ଯଦି କୁହାଯିବ ୱାନ୍ ୱିଲ୍ ଗୋ ବ୍ୟାକ୍ ଟୁ ଦି ସ୍ପିରିଚୁଆଲ୍ ୱାର୍ଲ୍ଡ ତେଣୁ ଭଗବତ ଧାମ ଚାଲିଯିବ ଆଠାରୁ ବଡ଼ ଆଉ କିଛି ରହିଛି ଆଉ ବଡ଼ ଇଏ ରହିଛି ବଡ଼ ପ୍ରଭାବ ରହିଛି ଭଗବତ ଧାମକୁ ଯିବା କ'ଣ ଛୋଟିଆ କଥା ଅନାଦି କାଳରୁ ୱି ଆର୍ ହୋଭରିଂ ଇନ୍ ଦିସ୍ ମ୍ୟାଟେରିଆଲ୍ ୱାର୍ଲ୍ଡ କୃଷ୍ଣ ବୋଲି ସେଇ ଜୀବ ଅନାଦିବ ମୁଖ କୃଷ୍ଣ ବୋଲି ୱି ହାଭ୍ ଫର୍ଗଟନ୍ ଲଟ୍ ଦ୍ୟାଟ୍ସ ୱାଇ ଫ୍ରମ୍ ଟାଇମ୍ ଇମେମୋରିଆଲ୍ ଟାଇମ୍ ଇମେମୋରିଆଲ୍ ୱି ଆର୍ ଇନ୍ ଦିସ୍ ମ୍ୟାଟେରିଆଲ୍ ୱାର୍ଲ୍ଡ ସୋ ଇନ୍ ୱେନ୍ ୱି ଗୋ ବ୍ୟାକ୍ ଟୁ ଦି ସ୍ପିରିଚୁଆଲ୍ ୱାର୍ଲ୍ଡ ହ୍ୱାଟ୍ ଇଜ୍ ଦ ୟୁ କ୍ୟାନ୍ ଅଣ୍ଡରଷ୍ଟାଣ୍ଡ ଇମାଜିନ୍ ଦି ପୋଟେନ୍ସି ଅଫ୍ ହିୟରିଂ ଦି ପାଷ୍ଟ ଟାଇମ୍ସ ଅଫ୍ ଦି ଲର୍ଡ ଭଗବାନ କଥା ଶ୍ରବଣର ମହତ୍ତ୍ୱ ଏଇଠୁ ଆମେ ଜାଣିବା ଭଗବତ ଧାମକୁ ଯିବା ଏଠି ଛୋଟିଆ କଥା ନୁହଁ ଭଗବତ ଧାମକୁ ଯିବା ମୃତ୍ୟୁକୁ ପାର ହେଇଯିବା ୱାନ୍ ୱିଲ୍ ଓଭରକମ୍ ଡେଥ୍ ସର୍ମାଉଣ୍ଟ ଡେଥ୍ ମୃତ୍ୟୁକୁ ପାର ହେଇଯିବା ଆଣ୍ଡ ଦଟ୍ସ ୱାଇ ଚ ଶବ୍ଦ ଇଜ୍ ୟୁଜ୍ ଆଣ୍ଡ ଆଖ୍ୟାନ ପଠତି ଶୁଣନ୍ତି ଅନୁସ୍ମୃତ ଥିଙ୍ଗସ୍ ଏଗେନ୍ ଥିଙ୍ଗସ୍ ସେଡ୍ ଦିସ୍ ଆଖ୍ୟାନମ୍ ଦିସ୍ ଫାଷ୍ଟ ଟାଇମ୍ସ ଅଫ୍ ଦି ଲର୍ଡ ଦିସ୍ ଜୁଏଲ୍ ଦିସ୍ ସମତକ ଜୁଏଲ୍ ଦିସ୍ ଆଖ୍ୟାନ ଏଇ ସମତକ ମଣିର କଥା ପଠତି ଶୁଣନ୍ତି ଅନୁସ୍ମରେତ ବା ଦୋଜ୍ ହୁ ରିଡ୍ ପଠତି ଶୁଣନ୍ତି ଦୋଜ୍ ହୁ ହିୟର ଦୋଜ୍ ହୁ କ୍ୟାନଟ୍ ରିଡ୍ ଦେ ସୁଡ୍ ହିୟର ଆଣ୍ଡ ଦୋଜ୍ ହୁ କ୍ୟାନଟ୍ ରିଡ୍ ଅର୍ ହୁ କ୍ୟାନଟ୍ ଅଲୱେଜ୍ ୱାନ୍ କ୍ୟାନଟ୍ ରିଡ୍ ଅର୍ ଅଲୱେଜ୍ ୱାନ୍ କ୍ୟାନଟ୍ ହିୟର୍ ଦ ଇନ୍ ଦ୍ୟାଟ୍ କେସ୍ ଅନୁସ୍ମରେତ୍ ସ୍ମରେତ୍ ଅନୁସ୍ମରେତ୍ ହି ରିମେମ୍ବର୍ସ ଦି ପାଷ୍ଟ ଟାଇମ୍ସ ଅଫ୍ ଦି ଲର୍ଡ ଦିସ୍ ଆର୍ ଦି ପାଷ୍ଟ ଟାଇମ୍ସ ଅଫ୍ ଦି ଲର୍ଡ ଅନୁସ୍ମରେତ୍ ଇଫ୍ ସମ୍ ୱାନ୍ ସ୍ପିକର୍ ଇଜ୍ ଦେୟାର୍ ହି ହିୟର୍ସ ଫ୍ରମ୍ ହିମ୍ ଇଫ୍ ନୋ ସ୍ପିକର୍ ଇଜ୍ ଦେୟାର୍ ହି ରିଡ୍ସ ଦି ପାଷ୍ଟ ଟାଇମ୍ସ ଅଫ୍ ଦି ଲର୍ଡ
If that is it's not possible to read or hear, you will think you will remember. First time, remember. Anusmaru. Remembers means not in one's own way. It is as per disciplic succession. This knowledge is coming to us through our disciplic succession. From Guru Parampara, from spiritual master to his disciple, in this way is coming through Parampara. But we should speak according to Parampara and we should think according to Parampara. Parampara bina je mantra te nispada mata. If we think on our own way, it will not have any effect. It will not have any effect. So similarly, here, kakhyanam patati sunanti anusmaretva. If one je padusanti, ba sunusanti, ba smaran korsanti. Parampara madhyamare shravan korsanti. Anusmaretva. Either of these three, duskritin durita mapohya jahanti sahantin. They are duskriti. Duskriti means they are bad reputation. You see, the Lord was put to bad reputation. But simply hearing the bad reputation of the Lord, our bad reputation will be removed. Bhagavan, kete prakara apadasa milna. Kintu ehi apadasa katha ami sunle, amara apadasa sabdura hai. Ehi Bhagavan kathar mahatma. Discussing durita. Durita means sins. Papa karma, sins. Durita means sins. Apohya. They are all removed. This bad reputation and sins are all removed. Jati, not only removed. Here also three results. First thing is your bad reputation is removed. Second thing is your sinful reactions are removed. Third thing is jati shanti. One gets peace. Then shanti prapta. Om shanti. Shanti prapta. Even you have one going here past times is raichi. Then anyway, completed almost so to say. So, here Sanatana Goswami says this thing in his purport, Brahma Vaishnava Tasani. He says, Ateva, here, Sarvasya Bharati, Mangalam Chakravati, Itya, Bhagavata, Sarvaiswarjya Yuktasya, Sri Krishnasya. Bhagavata Sabda means, Sarvaiswarjya, full of all opulences. There are so many opulences in this material world, but no one is completely opulent. No one. Someone may be very rich, but he may not be having his strength. Someone may be having both complete strength, but he may not be having riches. In this way, there are six opulences, but the Lord is full in all opulences. That's why he is called Bhagavan. Here, Sanatana Goswami says, Bhagavata Sarveshwarya Yuktasya. He is full of all opulences. Eva Sri Krishna, see, he is Krishna, Atena Iswarasya. How he can control? If you have no potency, you have no opulence, how can you control? Iswara, how can you control her? Without any strength, without any opulence, how can you control her? Because he has so much opulence, that's why he is Iswara, he is controller. Iswara Parama Krishna, he is controller. If I say something to you, you may not follow. I have no control over you. I will request you, can you please do this? You may follow, you may not follow. I have no control. But the Lord says something, if you don't follow, he will force you. If you don't follow the Lord's instructions, you will be in this material world, you will suffer. He is the supreme controller. No one is above him. Controller. If he has no power, how can he control? So that's why it's stated. Sanatana Goswami says, Ateva Iswarasya. Sarvam Kartum Samarthasya. He can do everything. There is no impossible work for the Lord. He can do everything. Sarvam Kartum Samarthasya. Ateva Vishnu. For that reason, he is Vishnu. Vishnu means Nijasaktya Sarvabhyapakasya. His potency is spread everywhere. Vishnu, that's why he is Vishnu. ସେ ସବୁଠାରେ ବିଦ୍ୟମାନ ବିଷ୍ଣୁ। ଅତଏବ ବୀର୍ଯ୍ୟାଣି ଅଦ୍ଭୁତଚରିତେନ ଆଢ୍ୟ ମାଖ୍ୟାନମ କଥା ଧିଆର୍ ଅତଏବ ବୀର୍ଯ୍ୟାଣି ଅଦ୍ଭୁତ ଚରିତ ଦିସ୍ ଇଜ୍ ଭେରି ୱଣ୍ଡରଫୁଲ ଦ ଲର୍ଡ଼ସ୍ ପାଷ୍ଟର୍ସ ଆର୍ ଭେରି ୱଣ୍ଡରଫୁଲ ୱି କ୍ୟାନ୍ ନଟ୍ ଅଣ୍ଡରଷ୍ଟାଣ୍ଡ ଦିସ୍ ଥିଙ୍ଗସ୍ ଇଟ୍ ଇଜ୍ ନଟ୍ ସୋ ଇଜି ଟୁ ଅଣ୍ଡରଷ୍ଟାଣ୍ଡ ୱଣ୍ଡରଫୁଲ ସାଇମଲ୍ଟାନିୟସ୍ଲି ଅପୋଜିଟ୍ ଥିଙ୍ଗସ୍ ଆର୍ ଦେୟାର ସାଇମଲ୍ଟାନିୟସ୍ ଅପୋଜିଟ୍ ଥିଙ୍ଗସ୍ ଆର୍ ଦେୟାର ୱି କ୍ୟାନ୍ ନଟ୍ ହାଉ ହି ଇଜ୍ ଏ ଫାୟାର୍ ଆଣ୍ଡ ଏଗେନ୍ ୱାଟର ଫାୟାର୍ ଆଣ୍ଡ ଇଫ୍ ୱିନ୍ ୱାଟର ଫାୟାର୍ ୱିଲ୍ ସବ ଇଏ ଫାୟାର୍ ୱିଲ୍ ଏକ୍ସଟିଙ୍ଗୁଇସ୍ but the lord can similar at a similar at the same time he can be fire and water this is adbhuta this is wonderful we cannot understand this is such a wonderful master lord has so much thing adbhuta charitani adhya makhyanam katha vrijinharam but if we hear this katha this pastimes of the lord it removes all inauspiciousness vrijinharam vrijinharam ସଂସାର ନାଶକମ୍ ଇଟ୍ ୱିଲ୍ କ'ଣ ଇଟ୍ ୱିଲ୍ ୟୋର୍ ସଂସାର ୟୁ ଆର୍ ସର୍କୁଲିଂ ଇନ୍ ଦିସ୍ ମ୍ୟାଟର ୱାର୍ଲ୍ଡ ସୋ ମେନି ଲାଇଫ୍ ଇନ୍ୟୁମରେବୁଲ୍ ଲାଇଫ୍ ୟୁ ଆର୍ ଟେକିଂ ବାଥ୍ ଯାହା ତ ସେଇ ଦୁର୍ବ ମୃତ୍ୟୁ ୟୁ ଆର୍ ଟେକିଂ ବାଥ୍ ଏଗେନ୍ ପୁଟିଂ ଟୁ ଡେଥ୍ ଏଗେନ୍ ଟେକିଂ ବାଥ୍ ଏଗେନ୍ ପୁଟିଂ ଟୁ ଡେଥ୍ ଇସ୍ ସଂସାର ସଂସାର and simply hearing this akhyana sansar nasakam it will stop your bath and that cycle will be stopped it cannot be stopped by any other way that cycle it is not known to others but the lord can stop this cycle and sumangalam not only auspiciousness but most auspiciousness sumangalam shri bhagavat bhakti vardhana adina what is that most auspiciousness ସନାତନ ଗୋସ୍ୱାମୀ ସେ ଭଗବତ ଭକ୍ତି ବର୍ଦ୍ଧନାଦିନା ୟୋର୍ ଡିଭୋସନାଲ ସର୍ଭିସ୍ ୟୋର୍ ଭକ୍ତି ଦ୍ୟାଟ୍ ୱିଲ୍ ବି ଇନକ୍ରିଜ ଦ୍ୟାଟ୍ ୱିଲ୍ ଇନକ୍ରିଜ ୟୋର୍ ଇଟ୍ ୱିଲ୍ ଇନକ୍ରିଜ ୟୋର୍ ଭଗବତ ଭକ୍ତି ୟୋର୍ ଭକ୍ତି ଆପଣଙ୍କ ଭକ୍ତି ବୃଦ୍ଧି ହେବ ଭଗବତ ଭକ୍ତି ବର୍ଦ୍ଧନାଦିନା ନଟ୍ ଓନ୍ଲି ଭକ୍ତି ଭକ୍ତି ବୃଦ୍ଧି ହେବ ତା ଆହୁରି ବହୁତ ରହିଛି ଏତେ ସବୁ ଗୁଣ ମାନେ ସବୁ ରହିଛି ତାର କ'ଣ ତାର ଫଳ କହିହେବ ନାହିଁ ସୋ ମେନି ଥିଙ୍ଗସ୍ ଆର୍ ଦେୟାର ମହାମଙ୍ଗଳକରଞ୍ଚ ସବୁଠାରୁ ଶ୍ରେଷ୍ଠ ମଙ୍ଗଳ ପ୍ରଦାନ କରିବ ଆଣ୍ଡ ଚ ଶବ୍ଦ ଇଜ୍ ଦେୟାର ଅଲସୋ ଚ ମିନ୍ସ ଆର୍ ସୋ ମେନି ଥିଙ୍ଗସ୍ ୟୁ ଫାଇଣ୍ଡ ୟୁ କ'ଣ ୟୁ ମେ ନଟ୍ ବି ବିଲିଭିଙ୍ଗ ଦ୍ୟାଟ୍ ସଚ୍ ଏ ଥିଙ୍ଗ ୱିଲ୍ ହ୍ୟାପେନ୍ ବଟ୍ ଇଟ୍ ୱିଲ୍ ହ୍ୟାପେନ୍ ବିୟଣ୍ଡ ୟୁର୍ ଏକ୍ସପେକ୍ଟେସନ୍ ତମର ଚିନ୍ତାର ବାହାରେ ତମେ ଯେଉଁ ଚିନ୍ତା କରୁଥିବ ଏଇଆ ମୁଁ ପାଇବି ଏଇଟା ପାଇବି ସେ ତାଠୁ ବୃଦ୍ଧ ଏଭଳି ଭଗବାନ କଥା ଶ୍ରବଣ ଫଳ ରହିଛି ଏବଂ ପଠନାଦିନା ଯେଉଁ କୁହାଗଲା ପଠନ ପଠନ୍ତି ଶୁଣନ୍ତି ଅନୁସ୍ମରେ ୱାନ୍ ୱିଲ୍ ରିଡ୍ ବଟ୍ ଇଭିନ୍ ଇଫ୍ ୟୁ ରିଡ୍ ୟୁ ମେ ନଟ୍ ଗେଟ୍ ସୋ ମଚ୍ ଆଇ ମିନ୍ ଏଫେକ୍ଟ ୟୁ ମେ ନଟ୍ ଗେଟ୍ ସୋ ମଚ୍ ରେଜଲ୍ଟ ବଟ୍ ମୋର୍ ଦେନ୍ ରିଡିଂ ଇଜ୍ ଶୁଣନ୍ତି ଇଟ୍ ସେଟେଡ୍ ବାଇ ସନାତନ ଗୋସ୍ୱାମୀ ପଠନାଦିନା ଯଥୋତ୍ତରମ୍ ଶ୍ରେଷ୍ଠମ୍ ଇଫ୍ ୟୁ ରିଡ୍ ୟୁ ମେ ଗେଟ୍ ସମ୍ ବେନିଫିଟ୍ ନୋ ଡାଉଟ୍ ଇନ୍ ଭଗବତ ଗୀତା ଦ ଲର୍ଡ ସେଜ୍ ଅଧ୍ୟକ୍ଷ ଚେଇମଂ ଧର୍ମ ସମ୍ବାଦ ମହାବେହ ଜ୍ଞାନ ଯଜ୍ଞନ ଚିହ୍ନ ଇଷ୍ଟସା ମିତିମତି ଦୋଜ୍ ହୁ ସିମ୍ପଲି ରିଡ୍ ଭଗବତ ଗୀତା ଦେ ୱର୍ସିପ୍ ଦ ଲର୍ଡ ଇନ୍ ଜ୍ଞାନ ଯଜ୍ଞ ଏମାନେ କେବଳ ଗୀତା ପାଠ କରୁଛନ୍ତି ତାର ଅର୍ଥ ବୁଝନ୍ତୁ କି ନ ବୁଝନ୍ତୁ ସେମାନେ ଏଇ କ'ଣ ଭଗବାନଙ୍କର ଆରାଧନା କରୁଛନ୍ତି ଜ୍ଞାନ ଯଜ୍ଞରେ ସୋ ମୋର୍ ଦ୍ୟାନ୍ ରିଡିଂ ଇଜ୍ ହିୟରିଂ ଶୁଣନ୍ତି ପଠନ୍ତି ଶୁଣନ୍ତି ଆଣ୍ଡ ମୋର୍ ଦ୍ୟାନ୍ ହିୟରିଂ ଇଜ୍ ସ୍ମରଣ 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 ମିନ୍ସ ରିମେମ୍ବରିଂ ଦୋଜ୍ ଥିଙ୍ଗସ୍ ଆନ୍ସର୍ ଦେର୍ ଇଜ୍ ୱାନ୍ ପଏଣ୍ଟ ଆଇ ୱିଲ୍ କନ୍କ୍ଲୁଡ୍ ମାଇ ସ୍ପିଚ୍ ହିୟର୍ ଦେର୍ ଇଜ୍ ୱାନ୍ ପଏଣ୍ଟ ଦିସ୍ ଇଜ୍ ଭାଗବତ ମହାତ୍ମ୍ୟ ଭାଗବତ ମହାତ୍ମ୍ୟ ଇଜ୍ ଦ୍ୟାଟ୍ ଧୁନ୍ଧୁକରି ଉପାଖ୍ୟାନ ଦ୍ୟାଟ୍ ଇଜ୍ ଧୁନ୍ଧୁକରି ୟୁ ୱାଜ୍ ମୋଷ୍ଟ ସିନ୍ଫୁଲ୍ ପର୍ସନ୍ ସୋ ହି କୁଡ୍ ନଟ୍ ଡେଲିଭର୍ଡ ହିଜ୍ ବ୍ରଦର୍ ୱାଜ୍ ଗୋକର୍ଣ୍ଣ ଦିସ୍ ଇଜ୍ ଭାଗବତ ମହାତ୍ମ୍ୟ ଷ୍ଟେଟେଡ୍ ଇନ୍ ପଦ୍ମପୁରାଣ his brother gave this गया गया श्राद्ध he gave गया श्राद्ध देले मध्य से उद्धार पा नथिले किंतु भागवतम कहगला ये भागवतम जो कहगला गोकर्ण जो फास्ट टाइम गोकर्ण स्पोक दिस भागवतम भागवत सप्ताह he completed did this भागवत वीक भागवत वीक at the end of भागवत वीक this Dhundukari was liberated from ghost life. He got a very beautiful form, demigod like demigod form like that, divya form, transcendental body he got. And immediately one aeroplane came from the spiritual world, Vaikuntha. And he was taken in that Vaikuntha, in that planet, in that plane to the Vaikuntha Loka. There were so many listeners, audience. So many audience were there. So Gokarna asked, why you were taking only one person? There are thousands of persons are here, and they are not remembering. They are only simply hearing. They are not remembering. They are not anusmaran. Smaran karna thile. They are not remembering. That's why only this person was taken. So next year, all of them very attentively heard and remembered. So all of them went to the spiritual world. This is the result of hearing this Bhagavatam. It's said by Sanatana Goswami, Tathotaram ajatna sadhata apakhya. Ajatna. You need not have to do so much care. To remember all these things, you just so much care. Ajatna, even if you hear some simply without any much attention or something like that, ajatna, without any care, still then you will achieve this point. So anyway, somehow or other, I have been able to complete this Bhagavatam. So this 57th chapter is finished today. I will conclude here. जय श्री भागवतम की जय श्री गोपाल महाराज की जय श्री गुरुदेव की ताय को प्रमाण दे एनी क्वेश्चन अदर इज इन द चैंट हरि कृष्ण ओके
हां ब्रो इन द सुमन बाबू जो प्रभु ने